हरे राम 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 हरे हरे। नष्टप्रायेषु अभद्रेषु नित्यं भागवत सेवया भगवती उत्तम श्लोके भक्तिर्भवति नष्टिकम्। ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। भागवत कथार शुभ अनुष्ठान आरंभ हेबा पूर्वर प्रथम मोर परमाराध्य गुरुदेव श्री श्रीमद गौरवंद स्वामी गुरु महाराज चरण से कृपा भिक्षा कर संस्थापक आचार्य श्री प्रभुपाद जी महाराज चरण से कृपा एवं प्रभुंकर कथा ए भागवत कथा कीर्तन करने मोर वृंदावन जी महाराज आमंत्रित हो आश्रीमद राधागोविंद स्वामी महाराज अनुपस्थित कृपा भिक्षा कर मत वैष्णव मान आदेश क्रमे प्रभु कथा किसी कीर्तन करने तेबे प्रथम स्कंदर नवम अध्याय भीष्मदेव प्रयाण भीष्मदेव किभली प्रभु उपस्थित शरीर को त्याग कर विषय से अध्याय आम कि आलोचना करवा हिसाब से भक्त तार जीवन में जहाँ किसी भजन करतन करवण करुंत समय तार उद्देश्य किभली प्रभु को स्मरण कर भगवत धाम को फेरिक मृत्यु पर भक्त किभली विजय लाभ करे प्रभु तर भक्त द्वारा ही शिक्षा देखते भीष्मदेव द्वारा भक्त जेकोसी स्थित सुधा तस्मात् सर्वेषु कालेषु माम् अनुश्चर युद्धस्य। भगवान अर्जुन कहले भगवत गीता तुम्हें हे अर्जुन तुम्हें जो युद्ध करुछ युद्ध समय तुम्हें मत ही स्मरण कर। भीष्मदेव समग्र जीवन केवल किभली ये कुरु सिंहासन को सुरक्षा देवे ये चिंताग्रस्त थे किंतु अंत समय से परीक्षार उत्तीर्ण हो गले। ये भगवान करुणा जीव तार शक्ति सामर्थ्य बल अंत समय भगवान को स्मरण करना किंतु भगवान केते कृपामय देखु भगवान निजे भीष्मदेव निकट आस उपस्थित होती आम यू कथा आरंभ करवा जिते बाट ही जीवे विशेषकर महाभारत युद्ध में अवसान प्राय भीष्मदेव सरसज्जा स्वयं कर भगवान चाहती वर्तमान द्वारका को फेरी जावाई किंतु सुत गोस्वामी सोनकादि मुनि मानू बहुत सुंदर संवाद ही प्रदान करम अध्याय भगवान जो देखिले युद्धभूमि समस्त क्षेत्र मान विनाश हो गले भगवान जाणिले जो बर्तमान पांडव मानी कुरु सिंहासन ही सुरक्षित रही तेणु से फेरिया चाहते द्वारका को द्वारका को फेरिया चाहती ठीक यही समय कुंतीदेवी आसी स्तुति कर कुंतीदेवी स्तुति पर देखु भगवान भक्त जहाँ व्याकुलता अंतर अच्छी भगवान जानती भगवान द्वारका चली जाते किंतु कुंतीदेवी प्रार्थना पर भगवान हस्तिनापुर रही समय भीष्मदेव सरसज्जा स्वयं कर सुत गोस्वामी सोनकादि मुनि मानू कुंतीदेव संवाद पर सीधा नहीं जाती भीष्म प्राणी पाख भीष्मदेव जो सरसज्जा स्वयं कर युधिष्ठिर महाराज कितु आनंद नहांती। युधिष्ठिर महाराज प्रथम निजक ही दायी कर भक्त ही सब बड़ गुण जगत में जदि से कौन कार्य लिप्त नुहे बाप पुण्य सहित भक्त संपृक्त नुहे कारण भगवान ही प्रत्येक जीव को सृष्टि कर प्रत्येक जीवर पाप पुण्य से ही दायी किंतु भक्तर एत विनय स्वभाव भक्तर एत दैन्य स्वभाव युधिष्ठिर महाराज निजक ही दायी कर जे मुझे ये युद्धपाई एकमात्र व्यक्ति मोपाई सबकि विनाश है मुँह दायी ये भय करीष्मदेव ए युधिष्ठिर महाराज भीष्मदेव सम्मुख को जीवाई से साहस करना कारण भीष्मदेव जो शक्ति भक्तिर बल केवल शक्तिर बल नुहे निकट भक्तिर बल था सी जानती कारण जदि भीष्मदेव मो उपर अभिशाप प्रदान करेंगे से भावे केवल युधिष्ठिर ही मुझे ये सरसज्जार चयन कर भगवान युधिष्ठिर को ही राजगादी प्रदान करने ही एत बड़ युद्ध करीष्मदेव केवल क्रोध प्रकाश करेंगे तो मोर विनाश हो मोर अमंगल हम सी भय प्रदान कर भगवान प्लां देखु भगवान योजना देखु भगवान कौन करा प्रातरे उठी हस्तिनापुर प्रातः कार्य सब समापन करी भगवान सात्विक को पठाई सात्विक तुम्हें जाओ युधिष्ठिर महाराज को कह से प्रस्तुत है कि नहीं कारण मुझे आज भीष्मदेव को साक्षात करी भीष्मदेव जीवन में भीष्मदेव के आशा कर नीचे भगवान मत आज दर्शन देवे भक्तर कौन गोटे स्वतंत्र योजना न था जे मु भजन करुची मु कीर्तन करुची प्रभु मत आसी दर्शन देवे भगवान भक्त योजना करें कि भगवान योजना भक्त आशार ऊपर योजना भगवान योजनाटा सब आशातीत योजना भगवान स्वतंत्र गोटे योजना कर रखे जहाँ मास्टर प्लान बोली कह जाए भीष्मदेव केवल आशा करते कारण सी निजी अपराध बोली भावुले आप देखिए भीष्म स्तुति से निजे कहते मो भाई अपराध किभ भगवान दर्शन देवाप आसिले कारण जगत सम्मुखें जे सत्यवादी मुझे मिथ्यावादी प्रमाण कली भीष्मदेव के मानने आशा ही ना मत आस भगवान दर्शन देव बोली कितना भगवान ये व्याकुल से सात्विक को पठाई युधिष्ठिर महाराज निकट को युधिष्ठिर सात्विक कहते सात्विक तुम्हें जाओ युधिष्ठिर कह सी प्रस्तुत है कि ना मुझे आज ही जी भीष्मदेव को दर्शन देवी कारण भगवान जान सारे जे बर्तमान सूर्य दक्षिणायन उत्तरायन को प्रवेश करेंगे एवं उत्तरायण में प्रवेश कला मात्रे ही भीष्मदेव सरसज्जा जो स्वयं कर सर्वत्याग करेंगे भीष्मदेव योजना भगवान जानती किंतु भगवान तांको योजना किभली पूर्ण करुछन्ति कहा द्वारा नुहे साक्षात निजे ही जाउछन्ति युधिष्ठिर महाराज जो सात्विक निकट रू खबर पाई युधिष्ठिर महाराज किभली प्रस्तुत करुछन्ति युधिष्ठिर महाराज समस्त जिते सैन्य मान अच्छा समस्त को डाकिछन्ति आज गोटे सुंदर उपदेश दौरान देख मुझे पितामह भीष्म को दर्शन करने जी कि मो संगे कहीं जी ना मोर सैनिक मान जी ना एवं मोर पश्चात सैनिक मान क्या छाड़ दिव मो सम्मुखें कौन सैनिक जी ना कारण मुझे चाहूनी मोर पितामह भीष्म जो भाई सरसज्जा शयन कर दुखातीत अवस्था अच्छा एम गले कोलाहल एम शब्द में मोर पिता पितामह भीष्म अधिक दुखित हे तेनाली जाऊँगी पांच भाई जाऊँगी भगवान रथ में आरोहण कर अर्जुन सहित जाऊँगी पंच पांडव मैंने अवतरण करु पंच पांडव मैंने भगवान श्रीकृष्ण जीवा पूर्व समस्त महात्मा मान उपस्थित अच्छा ये भक्त सबुठ बड़ रिकग्नाइजेशन भक्त तार सर्टिफिकेट कह निकट पा जगतर लक्ष लक्ष कर्मी लोक गोटे भक्त को प्रशंसा कले भक्त के आनंदित हुए ना सी चाह के जन भक्त मत अनुमोदन कर भीष्मदेव महात्मा सरसज्जा स्वयं कर निकट को नारद मुनि आगवान परशुराम आम्य आराशर मुनि बड़ बड़ गौतम मुनि समस्ते महात्मा मान आसी जीवन रुठ बड़ आपणकर जहाँ कहते परिपूर्ण अवस्था जिते बड़े वैष्णव मान द्वारा आप स्वीकृत है वैष्णव मैंने जो आप अनुमोदन करेंगे आप जानिए मो जीवन किसी कल्याण है तार प्रमाण दिखुद परीक्षित महाराज परीक्षित महाराज कह को आमंत्रित करना कि परीक्षित महाराज अभिशप्त होती राज्य को त्याग कर गंगापुर अच्छा अनुमोदन करने दर्शन करने समग्र विश्व जिते बड़े महात्मा मान थे समग्र सुष्ट महात्मा मैंने उपस्थित कहीं से जानती परीक्षित भले पुण्यात्मा जो भी अच्छा निश्चित से कृष्ण कथार आलोचना हम भक्तर दर्शन चैतन्य चरितमृत महाप्रभु कहते प्रेमी भक्त सह है कृष्ण आलापना भक्त संगे केवल कृष्ण आलापना कृष्ण कथार सुजोग मिल भीष्मदेव जेहेतु अंतिम समय सरसज्जा स्वयं करी नारद मुनि आज उपस्थित अच्छा विशेषकर मुख्य नारद मुनि तो देखते भगवान श्रीकृष्ण पंच पांडव सहित आसुच्चे महाभारत दृश्य जन्मजय ये सब श्रवण करते भगवान श्रीकृष्ण पश्चात भाग पंच पांडव मैंने आगे युधिष्ठिर महाराज जो रथ रु ओल्लै नारद मुनि व्याकुल नारद मुनि जाए कहते युधिष्ठिर बर्तमान बहुत कम समय अच्छी भीष्मदेव बर्तमान सरसज्जा रही प्राण त्याग करेंगे तुम्हें शीघ्र जाओ तक निकट रू कि उपदेश नहीं नि अच्छा आपड़ कहतु नारद मुनि कौन आसी प्रथम भीष्मदेव को पचारि पार ना भीष्मदेव आप उपदेश दिंतु कि युधिष्ठिर को केन्द्र कले युधिष्ठिर तुम्हें ही प्रश्न पचारि दिव कारण तुम्हें ही राजा हम तुम्हें ही राज्य को शासन कर कि युधिष्ठिर महाराज भयभीत होती युधिष्ठिर महाराज भय प्रश्न करूना भीष्मदेव कारण सी भाव भीष्मदेव मत अभिशाप प्रदान करेंगे ତେଣୁ ଯୁଧିଷ୍ଠିର ମହାରାଜ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରେରଣ କରିଛନ୍ତି। ଏ ବିଷୟ ଏ ଶ୍ଳୋକର ପରେ ଆସିବେ। ମୁଁ ପ୍ରଥମେ ଭାଗବତମର ଶ୍ଳୋକ ପାଠ କରୁଛି। ସୁତ ଗୋସ୍ୱାମୀ ସନକାଦି ମୁନିମାନଙ୍କୁ କହୁଛନ୍ତି, ତାନ୍ ସମେତାନ୍ ମହାଭାଗାନ୍ ଉପଲବ୍ଧ ବସୁତ୍ତମ ପୂଜୟାମାସ ଧର୍ମଜ୍ଞ ଦେଶ କାଳ ବିଭାଗ ବି। ଭଗବାନଙ୍କର ଭକ୍ତର ମହାତ୍ମ୍ୟ ଦେଖନ୍ତୁ। ସୁତ ଗୋସ୍ୱାମୀ ସନକାଦି ମୁନିମାନଙ୍କୁ କହୁଛନ୍ତି, ଏ ସନକାଦି ଋଷି ଯେ ସରସଜ୍ୟାରେ କେବଳ ଏକ ସିଂହାସନ ପାଇଁ ନିଜର ପ୍ରାଣକୁ ଜୀବିତ କରି ରଖିଛନ୍ତି, କିନ୍ତୁ ବେଦର ମର୍ଯ୍ୟାଦାକୁ ସେ ଭୁଲି ନାହାନ୍ତି। ଦେଶ କାଳ ବିଭାଗ ବି ତାର ସମୟ ତାର ମହାଭାଗାନ, ଯେତେ ମହାଭାଗମାନେ ଆସି ଉପସ୍ଥିତ ଅଛନ୍ତି, ବ୍ରହ୍ମର୍ଷିମାନେ ରାଜର୍ଷିମାନେ, ସେମାନଙ୍କ ଭୀଷ୍ମରେ ସରସଜ୍ୟାର ସ୍ୱୟଂରେ ମଧ୍ୟ ସମ୍ବର୍ଦ୍ଧନା ଦେଉଛନ୍ତି। ଭକ୍ତର ମହାତ୍ମ୍ୟ ଦେଖନ୍ତୁ, ଭକ୍ତ ଯେକୌଣସି ଯେତେ ଦୁଃଖଦ ସ୍ଥିତିରେ ଥିଲେ ସୁଦ୍ଧା ଭକ୍ତିର ମର୍ଯ୍ୟାଦାକୁ ସେ କ୍ଷୁଣ୍ଣ କରେ ନା। ଭୀଷ୍ମଦେବ ସରସଜ୍ୟାର ଶୟନ କରିଛନ୍ତି। ଆପଣ ପ୍ରଶ୍ନ କରିବେ, ଭୀଷ୍ମଦେବ ତ ସରସଜ୍ୟାର ଶୟନ କରିଛନ୍ତି, ହସ୍ତ ପଦ ମସ୍ତକ କିଛି ସଞ୍ଚାଳନ କରିପାରୁନାହାନ୍ତି, ସେ କିଭଳି ଭକ୍ତମାନଙ୍କୁ ସମ୍ମାନ ଦେବେ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଅନ୍ୱୟରେ କହୁଛନ୍ତି, ଉତ୍ଥାତ୍ତମ ଅଶକ୍ୟ ତତ୍ ଶୟନ, ଉଠିବା ପାଇଁ ସେ ଅଶକ୍ୟ, କିନ୍ତୁ ଶୟନ କରି ମଧ୍ୟ ଶୟନ ଏବଂ ମନସା ବାଚା ଯଥାବି ସତ୍କୃତବାନ। କାହାକୁ ମନ ଦ୍ୱାରା, କାହାକୁ ବଚନ ଦ୍ୱାରା ସେ ସତ୍କାର କଲେ, କେଉଁମାନଙ୍କୁ? ତାର ସମବେତ ମହାଭାଗା, ଯେଉଁ ମହାଭାଗମାନେ, ଯେଉଁ ବ୍ରହ୍ମର୍ଷି ରାଜର୍ଷିମାନେ ଉପସ୍ଥିତ ଥିଲେ, ସମସ୍ତଙ୍କୁ ଭୀଷ୍ମଦେବ କାୟିକ ବାଚିକ ବାଚିକ ଏବଂ ମାନସିକ, କାୟିକ ତ ଅକ୍ଷମ ଥିଲେ କାରଣ ସରସଜ୍ୟାରେ ସ୍ୱୟଂ କରିଛନ୍ତି, ମାନସିକ ବାଚିକ ସମ୍ବର୍ଦ୍ଧନା ଦେଲେ। ଏବଂ ଦେଇସାରିଲା ପରେ ଯେତେବେଳେ ନାରଦ ମୁନି ଯୁଧିଷ୍ଠିର ପ୍ରେରଣ କରୁଛନ୍ତି, ଯୁଧିଷ୍ଠିର ଭଗବାନ ପ୍ରେରଣ କରୁଛନ୍ତି, କାରଣ ଯୁଧିଷ୍ଠିର ଭୟ କରିଛନ୍ତି। ଏବଂ ଭଗବାନ ଯେତେବେଳେ ଯାଇ ଭୀଷ୍ମଦେବଙ୍କ ସମ୍ମୁଖରେ ଠିଆ ଅଛନ୍ତି, ଭୀଷ୍ମଦେବ କ'ଣ କରୁଛନ୍ତି? ଭଗବାନଙ୍କୁ ମାନସିକ ପୂଜା କରୁଛନ୍ତି। ଏବଂ ସୁତ ଗୋସ୍ୱାମୀ ସନକାଦି ମୁନିମାନଙ୍କୁ କହିଛନ୍ତି, କୃଷ୍ଣଶ୍ଚ ତତ୍ ପ୍ରଭାବଜ୍ଞଂ ଆସୀନଂ ଜଗଦୀଶ୍ୱରଂ ହୃଦିସ୍ଥଂ ପୂଜୟାମାସ ମାୟା ଉପାୟ ବିଗ୍ରହଂ। ମାୟା ଉପାୟ ବିଗ୍ରହଂ ଚକ୍ରପଦ କହୁଛନ୍ତି, ମାୟା କୃପୟା, କୃପାରେ ଯିଏ ବିଗ୍ରହ ଧାରଣ କରିଛନ୍ତି ସେ ଭଗବାନ ଶ୍ରୀକୃଷ୍ଣ, ତତ୍ ପ୍ରଭାବଜ୍ଞ, ତାଙ୍କର ପ୍ରଭାବ ଉପରେ ସମ୍ପୂର୍ଣ୍ଣ ଜ୍ଞାନ ଜାଣତ ଅଛି କିଏ? ନା ଭୀଷ୍ମଦେବ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, କୃଷ୍ଣ ବିକ୍ରମବିତ୍, ଭଗବାନ ଶ୍ରୀକୃଷ୍ଣଙ୍କର ବିକ୍ରମ ସମ୍ପୂର୍ଣ୍ଣ ଭାବରେ ଭୀଷ୍ମଦେବ ଅବଗତ ଥିଲେ। ଭଗବାନ ଶ୍ରୀକୃଷ୍ଣ ପହଞ୍ଚିଲା ମାତ୍ରେ ହିଁ କ'ଣ କଲେ ନା, ଯିଏ ଜଗଦୀଶ୍ୱର ହୃଦସ୍ତମ୍ ପୂଜା ମାସ ସରସଜ୍ୟାରେ ଶୟନ କରିଛନ୍ତି, ହୃଦୟରେ ପୂଜା କରୁଛନ୍ତି ଭୀଷ୍ମଦେବ, ହୃଦୟ ସିଂହାସନରେ ସରସଜ୍ୟାରେ ଶୟନ କରିଛନ୍ତି, ଶାରୀରିକ ପୀଡ଼ା ନାହିଁ। ଆପଣ ପ୍ରଶ୍ନ କରିବେ, ଆମକୁ ଟିକେ ସାଧାରଣ ଜ୍ୱର ହେଇଗଲେ ବି ଆମ ଅନ୍ତରରେ ଭଗବାନଙ୍କୁ ସ୍ମରଣ କରିପାରନି? କୁଳଶେଖର ଯାହା ପ୍ରାଣ ପ୍ରାର୍ଥନା କରିଥିଲେ, ପ୍ରାଣ ପ୍ରୟାଣ ସମୟ କଫବାତ ପିତ, ପ୍ରାଣ ପ୍ରୟାଣ ସମୟରେ କଫବାତ ପିତ କଣ୍ଠ ଅବରୁଦ୍ଧ କରିଦେବ, ବ୍ୟକ୍ତିର ଚେତନ ସେତେବେଳେ ଭଗବାନଙ୍କର ଭଗବାନଙ୍କୁ ତା ହୃଦୟରେ ବ୍ୟକ୍ତି ବସେଇ ପାରିବ ନା। କିନ୍ତୁ ଭୀଷ୍ମଦେବ ଏତେ କଷ୍ଟ ପାଉଥିଲେ, ସେ କିଭଳି ଭଗବାନଙ୍କୁ ପୂଜା କଲେ? ଏ ପ୍ରଶ୍ନ ଯଦି ଆପଣ କରିବେ, ତାର ସମାଧାନ କ'ଣ? ତାର ସମାଧାନ ବୈଷମ୍ପାୟନ ମୁନି ଜନ୍ମଜୟଙ୍କୁ ଦେଉଛନ୍ତି ମହାଭାରତରେ। ଭଗବାନ ଯାଇ ଉପସ୍ଥିତ ହେଇଯାଇଛନ୍ତି ଏବଂ ଭଗବାନ ପ୍ରଶ୍ନ କରୁଛନ୍ତି, ଭୀଷ୍ମଦେବ ଗତ ରାତିରେ ଆପଣ ଠିକ୍ ଭାବରେ ସ୍ମରଣ କରିଛନ୍ତି ତ? ଆପଣଙ୍କର ମନ, ଆପଣଙ୍କ ଶରୀର କୁଶଳ ଅଛି ତ? ଭଗବାନ ନିଜେ ପ୍ରଶ୍ନ କରିଛନ୍ତି। ଭୀଷ୍ମଦେବ ଆଶା କରିଥିଲେ ଭଗବାନଙ୍କ ସମ୍ମୁଖରେ ଉପସ୍ଥିତ ରହି ମୋତେ ଏ ପ୍ରଶ୍ନ କରିବେ ବୋଲି, ଭଗବାନ ମୋତେ ଦର୍ଶନ ଦେବେ ମୋ ଭଳି ଅପରାଧ କି ଆଶା କରିନଥିଲେ। କିନ୍ତୁ ଭଗବାନ ଯେତେବେଳେ ପ୍ରଶ୍ନ କରୁଛନ୍ତି, ତା ପୂର୍ବରୁ ଭଗବାନ ଭୀଷ୍ମଦେବଙ୍କୁ କୃପା କରିଦେଇଛନ୍ତି ଏବଂ ଭୀଷ୍ମଦେବ ମହାଭାରତରେ କ'ଣ କହୁଛନ୍ତି, ହେ ପ୍ରଭୁ ବର୍ତ୍ତମାନ ମୋର ଶରୀର, ମୋର ମନ, ମୋର ଇନ୍ଦ୍ରିୟ ସବୁ ସତେଜ ଅଛନ୍ତି, ମୁଁ ଯଦିଓ ସରସଜ୍ୟାରେ ସ୍ୱୟଂ କରିଛି, କିନ୍ତୁ ଆପଣଙ୍କ କୃପାରେ ମୁଁ ତ୍ରିଜଗତର ସବୁ ତ୍ରିକାଳକୁ ମୁଁ ଦର୍ଶନ କରୁଛି। ଏବଂ ମହାଭାରତରେ କହୁଛନ୍ତି, ଯଚ୍ଚ ଭୂତଂ ଭବିଷ୍ୟତ ଭବଚ୍ଚ ପରମାଦ୍ୟତେ ତତ୍ ସର୍ବଂ ଅନୁପଶ୍ୟାମି ପାଣୋ ଫଳ ମିବା ପାଣୋ ଫଳ ମିବାର୍ପିତଂ ପାଣୋ ଫଳ ମିବ ଅର୍ପିତଂ। କେତେ ସୁନ୍ଦର କଥା ଯେ ହସ୍ତ ଜଣେ ଫଳ ଧରିଲେ ଯେଭଳି ଫଳର ସମସ୍ତ ଜ୍ଞାନ ତାକୁ ଜଣା। ଭୀଷ୍ମଦେବ କହୁଛନ୍ତି, ହେ ପ୍ରଭୁ ଆପଣଙ୍କ କୃପାରୁ ଭୂତ ଭବିଷ୍ୟତ ଏବଂ ବର୍ତ୍ତମାନ ଏ ତିନୋଟି କାଳର ପ୍ରଭାବକୁ ମୁଁ ସମ୍ପୂର୍ଣ୍ଣ ଜାଣିପାରୁଛି, କେବଳ ଆପଣଙ୍କ କୃପାରୁ। ଆପଣ ଉପସ୍ଥିତ ହେଇଯାଇଛନ୍ତି, ମୋର ଶୋକ ନାହିଁ, କ୍ଷୁଧା ନାହିଁ, ତୃଷ୍ଣା ନାହିଁ,
ମୋ ଶରୀରରେ କୌଣସି ପୀଡ଼ା ନାହିଁ, କେବଳ ଆପଣଙ୍କ କୃପା। ଭଗବାନ ଭୀଷ୍ମଦେବ ଏଭଳି କୃପା କରୁଛନ୍ତି, ଭୀଷ୍ମଦେବ ନିଜେ ହିଁ କହୁଛନ୍ତି ମୁଁ ତ୍ରିକାଳ କଥା ବର୍ତ୍ତମାନ ଦର୍ଶନ କରୁଛି। ଆପଣ ପ୍ରଶ୍ନ କରିବେ ଇଏ କିଭଳି ସମ୍ଭବ, ଭଗବାନ ଭଗବତ ଗୀତାରେ କହୁଛନ୍ତି ଭଜନ କରୁଛି। ଭଗବାନ ତାକୁ କେବଳ ଗୋଟିଏ ଇଣ୍ଟେଲିଜେନ୍ସ ଦିଅନ୍ତି, ଏ ସଂସାରରେ କୌଣସି ଭୌତିକ ଅଗ୍ରଗତି କରିବା ନିମନ୍ତେ ଭଗବାନ ବୁଦ୍ଧି ଦିଅନ୍ତି ନା, କିପରି ଭଗବାନଙ୍କ ନିକଟକୁ ଫେରିଯିବା ସେ ବୁଦ୍ଧିଟା ଭଗବାନ ପ୍ରଦାନ କରନ୍ତି। ଯଦି ଆପଣ ପ୍ରଶ୍ନ କରନ୍ତି ଯଦି ଆପଣ ଭଗବାନଙ୍କର ନାମ ଭଜନ କରି ଏହି ବୁଦ୍ଧି ପାଇବେ, ଯେଉଁଠି ଭଗବାନ ସାକ୍ଷାତ ଉପସ୍ଥିତ ଅଛନ୍ତି ସେଠି ଭୀଷ୍ମଦେବଙ୍କୁ କି ବୁଦ୍ଧି ମିଳିଥିବ ଆପଣ ହିସାବ କରି ଦେଖନ୍ତୁ। ସେଥିପାଇଁ ସେ କହୁଛନ୍ତି ଫଳକୁ ହସ୍ତରେ ଧରିଲେ ଯେଭଳି ବ୍ୟକ୍ତି ଫଳ ସବୁକିଛି ବସ୍ତୁ ଜାଣେ, ହେ ପ୍ରଭୁ ଆପଣଙ୍କ କୃପା ଆମକୁ ବର୍ତ୍ତମାନ ଭବିଷ୍ୟତ ଭୂତ ଭବିଷ୍ୟତ ଏବଂ ବର୍ତ୍ତମାନ ତିନି କାଳର ପ୍ରଭାବ ଜାଣିପାରୁଛି। ମୋର ଆଉ ଭୟ ନାହିଁ, ମୁଁ କାହାକୁ ଭୟ କରୁନି। ଆପଣ କହିବେ ପ୍ରଭୁ କୃପା କଲେ କଣ ସମ୍ଭବ, ଅର୍ଜୁନ ପ୍ରଶ୍ନ କରୁଛନ୍ତି ପ୍ରଭୁ ଆପଣଙ୍କ ଭଜନ ବଳରେ କୋଟି କୋଟି ଜନ୍ମର ପାପ ଅଜ୍ଞାନ କିଭଳି ବ୍ୟକ୍ତିର ଦୂର ହେଇଯିବ ନା। ତେଷାମ ଏବାନମନଙ୍କମ ପାର୍ଥମ ଅହମ ଅଜ୍ଞାନ ଜତମ ନାଶାମି ଆତ୍ମଭାବସ୍ତୁ। ଭଗବାନ କହୁଛନ୍ତି ମୁଁ ନାଶ କରେ ଜ୍ଞାନ ଦୀପନ ଭାସ। ଅର୍ଜୁନ ଛାଡ଼ିନାହାନ୍ତି, ଅର୍ଜୁନ ପ୍ରଶ୍ନ କରୁଛନ୍ତି ପ୍ରଭୁ କେବଳ କଣ ବ୍ୟକ୍ତିମାନେ ପ୍ରଶ୍ନ, ଆପଣ କଣ ହରେ କୃଷ୍ଣ ମହାମନ୍ତ୍ର ଜପ କରୁଛନ୍ତି ଆପଣଙ୍କର ଜ୍ଞାନ ଆସିବ ଧ୍ୟାନ ନ କଲେ ନା। ଭଗବାନ ଉତ୍ତର କରୁଛନ୍ତି ତିସାମ ସତତ ଯୁକ୍ତା ନାମ ଭଜତାମ ପ୍ରୀତିପୂର୍ବକ, ପ୍ରୀତିପୂର୍ବକ ଭଜନ କଲେ ଭଗବାନ ବୁଦ୍ଧି ଦେବେ। କିଭଳି ବୁଦ୍ଧି ଦେବେ, ଭକ୍ତ ଯେଉଁ ଭଜନ କରୁଛି ଭକ୍ତର ସାଧନ ଭଜନ ବଳରେ ଭକ୍ତ ଭଗବାନଙ୍କ ଭିତରୁ ବୁଦ୍ଧି ହେବନି, ଭଗବାନ ତା କୃପା କରୁଛନ୍ତି। ଭଗବାନ କହୁଛନ୍ତି ତେସାମ ଏବଂ ପାର୍ଥମ ଏଟା ମୋର କୃପା, ମୁଁ କୃପା କରୁଛି। ଏବଂ କୃପାଟା କିଭଳି ନା କୋଟି କୋଟି ଜନ୍ମର ଯେଉଁ ପାପ ଅଜ୍ଞାନ ସବୁ ନାଶ ହେଇଯିବ, କିପରି ନାଶ ହବ, ଅଭାବ ଅଜ୍ଞାନ ତମ ମୁଁ ନାଶ କରିବି ତାର ଅଜ୍ଞାନ ତମକୁ ନାଶ ଆଣି ଆତ୍ମଭାବସ୍ତୁ। ଅର୍ଜୁନ ଯଦି ପ୍ରଶ୍ନ କରିବେ ପ୍ରଭୁ ଆପଣ ଅଜ୍ଞାନ ଅନ୍ଧକାରଟାକୁ ନାଶ କରିଦେବେ ଠିକ ଅଛି, କିନ୍ତୁ ତାର କଣ ଆତ୍ମଜ୍ଞାନ ଆସିବ ନା, ଆତ୍ମଭାବସ୍ତୁ ପାପ ନଷ୍ଟ ହେଇଗଲେ ବ୍ୟକ୍ତି ଯଦି କେବଳ ପାପ ନଷ୍ଟ ହେଇଯିବ ଭଜନ ବେଳେ ତା ନୁହେଁ, ଆତ୍ମଜ୍ଞାନ ଲାଭ କରିବ। ଆଉ ଆତ୍ମଜ୍ଞାନ ଲାଭ କରି କଣ ଅବସ୍ଥାକୁ ଆସିବ ନା ଜ୍ଞାନ ଦୀପରେ ଭାସତେ, ଜ୍ଞାନ ଦୀପ ଲାଭ କରିବ। ଜ୍ଞାନ ଦୀପ ଅର୍ଥ ଯେଉଁ ଜ୍ଞାନ ବଳରେ ଭଗବାନଙ୍କୁ ଜାଣିବ ଭଗବାନଙ୍କୁ ଦର୍ଶନ କରିବ। ଭୀଷ୍ମଦେବ ସେଇ ଅବସ୍ଥା ପ୍ରାପ୍ତ ହୋଇଛନ୍ତି, ପ୍ରଭୁ ତାଙ୍କୁ ଏଭଳି ଜ୍ଞାନ ଦେଇଛନ୍ତି ଯେଉଁଠି ଭଗବାନ ନିଜେ ଜଗତର ଏକମାତ୍ର ପ୍ରବଚ ଟିଚର ଠିଆ ହୋଇଛନ୍ତି, ଭଗବାନ ତାଙ୍କ ଆଗରେ ପ୍ରବଚନ ଦେବେ, ଏ ଭୀଷ୍ମଦେବ ଭଗବାନଙ୍କ ସମ୍ମୁଖରେ ପ୍ରବଚନ ଦେବେ। ଭୀଷ୍ମଦେବ କିନ୍ତୁ ପ୍ରଶ୍ନ କଲେ, ଭୀଷ୍ମଦେବ କହୁଛନ୍ତି ପ୍ରଭୁ ଆପଣ ବହୁତ ଚାଲା, ଭକ୍ତ ଭଗବାନଙ୍କୁ ବଡ଼ ଚାଲା, କାରଣ ଭକ୍ତ ଚାହାନ୍ତି ଭଗବାନ ଚାହାନ୍ତି ମୁଁ ଭକ୍ତକୁ ବଡ଼ କରିବି। ଭକ୍ତ ତ ଭକ୍ତର ତ ଟାର୍ଗେଟ ନାହିଁ ବଡ଼ ହବା, ଭକ୍ତ ଜଗତର ସବୁକିଛି ଟାର୍ଗେଟ ରଖିଥାଏ, ପ୍ରଥମ ଟାର୍ଗେଟ ରଖିଥାଏ ଆମର ଗୁରୁଦେବ ଯାହା କୁହନ୍ତି ଆଇ ଆମ୍ ଦି ଲୋଏଷ୍ଟ ଅଫ୍ ଦି ଲୋ, ମୁଁ ହେଉଛି ସବୁଠୁ ନୀଚ ଲୋ, ଭକ୍ତର ଏଇ ଟାର୍ଗେଟ, କିନ୍ତୁ ଭଗବାନ ତାକୁ ସବୁଠୁ ବଡ଼ କରିବା ପାଇଁ ଟାର୍ଗେଟ ରଖିଥାନ୍ତି। ଭୀଷ୍ମଦେବ ତ ଜାଣନ୍ତି ମୋ ଭଳିଆ ଅପରାଧୀ ଲୋକ ଆଜି ସରଶଯ୍ୟାରେ ଶୋଇଛି, ଭଗବାନ ଯେଉଁଠି ସ୍ୱୟଂ ଉପସ୍ଥିତ ଅଛନ୍ତି, ଭଗବାନ କ'ଣ କହୁଛନ୍ତି ଭୀଷ୍ମଦେବ, ଭୀଷ୍ମଦେବ ତୁମେ ଯୁଧିଷ୍ଠିର ମହାରାଜଙ୍କୁ ପ୍ରବଚନ ଦିଅ ବୁଝା, କାରଣ ଭାଗବତରେ ସୁତ ଗୋସ୍ୱାମୀ ଆଉ ସୋନକାଦି ମୁନି ସୁତ ଗୋସ୍ୱାମୀ ଯେଉଁ ପ୍ରବଚନ ଦେବେ ସୋନକାଦି ମୁନିମାନଙ୍କୁ, ପ୍ରଥମେ ଦେଖି ଭୀଷ୍ମଦେବ ଆରମ୍ଭ କରିଛନ୍ତି ଯୁଧିଷ୍ଠିର ମହାରାଜଙ୍କୁ କହିକି, ଯୁଧିଷ୍ଠିର ତୁମେ ଯେଉଁ ଭାବୁଛ ତୁମ ପ୍ରତି ଅନ୍ୟାୟ ହେଇଛି ତୁମ ପ୍ରତି କଷ୍ଟ ହେଇଛି ଏଟା ଭଗବାନଙ୍କ ଯୋଜନା ହେଇଛି। ଭୀଷ୍ମଦେବ ପ୍ରୟାଣ ପୂର୍ବରୁ ଯେଉଁ ପ୍ରବଚନ ଦେଇଛନ୍ତି କେବଳ ଯୁଧିଷ୍ଠିର ମହାରାଜଙ୍କୁ ଦେଇଛନ୍ତି, କିନ୍ତୁ ଆପଣ ପ୍ରଶ୍ନ କରନ୍ତୁ ଭଗବାନ ଅର୍ଜୁନଙ୍କୁ ପ୍ରବଚନ ଦେଇ ଯୁଦ୍ଧଟାକୁ ଆରମ୍ଭ କଲେ, ଭଗବାନ ତ ଯୁଧିଷ୍ଠିର ମହାରାଜଙ୍କୁ ପ୍ରବଚନ ଦେଇ ବୁଝେଇ ଦେଇପାରିଥାନ୍ତେ ଯୁଧିଷ୍ଠିର ଏଇଟା ମୋ ଇଚ୍ଛା ରହିଛି, ତୁମେ ଏଥିପାଇଁ ବ୍ୟସ୍ତ ହେବା ଉଚିତ ନୁହେଁ, ମୁଁ କେବଳ ତୁମକୁ ନିମିତ୍ତ କରିନି ଏ ଅସୁରମାନଙ୍କୁ ବିନାଶ କରିଛି। ଭଗବାନ କିନ୍ତୁ ଯୁଧିଷ୍ଠିର ମହାରାଜଙ୍କ ସମ୍ମୁଖରେ ପ୍ରବଚନ ଦେଲେ ନା, ସେ ଭୀଷ୍ମଦେବଙ୍କୁ କହୁଛନ୍ତି ଭୀଷ୍ମଦେବ ତୁମେ ଯୁଧିଷ୍ଠିରଙ୍କୁ ବୁଝାଅ। ଭୀଷ୍ମଦେବ କିନ୍ତୁ ମହାଭାରତରେ ପ୍ରଶ୍ନ କରୁଛନ୍ତି ପ୍ରଭୁ ଯେଉଁଠି ସ୍ୱୟଂ ଆପଣ ତ୍ରିଜଗତର କର୍ତ୍ତା ଯିଏ ଜ୍ଞାନର ଉତ୍ସ ପ୍ରଭୁ ଆପଣ ବିଦ୍ୟମାନ ଅଛନ୍ତି, ମୋ ଭଳିଆ ନିଜ ଲୋକକୁ ଆପଣ କାହିଁକି ପ୍ରବଚନ ଦେବା ପାଇଁ କହୁଛନ୍ତି, ଆପଣ ମୋତେ କାହିଁକି କହୁଛନ୍ତି ଯୁଧିଷ୍ଠିର ମହାରାଜଙ୍କୁ ବୁଝାଇବା ପାଇଁ, ମୋର କି ଶକ୍ତି ଅଛି। ଭଗବାନ ତାଙ୍କୁ ରଖିଛନ୍ତି ତାଙ୍କେ ଭୀଷ୍ମଦେବଙ୍କୁ ମୁଁ ଜଗତରେ ବଡ଼ କରିବି, ତାଙ୍କର ଯଶକୁ ମୁଁ ଏ ଜଗତରେ ପ୍ରତିଷ୍ଠା କରିବି। ଭଗବାନ ଭୀଷ୍ମଦେବଙ୍କ ସମ୍ମୁଖରେ କ'ଣ କହୁଛନ୍ତି ଶୁଣନ୍ତୁ ମହାଭାରତରେ। ଭଗବାନ କହୁଛନ୍ତି ଭୀଷ୍ମଦେବ ସୀତାଂ ଶୁଶ୍ଚନ୍ଦ୍ର ଇତ୍ୟୁକ୍ତେ ଲୋକବା ବିସ୍ମୟିଷ୍ୟତେ ତଥୈବ ଯଶସା ପୂର୍ଣ୍ଣେ ମୈକୋ ବିସ୍ମୟିଷ୍ୟତି ଭୀଷ୍ମଦେବ ଚନ୍ଦ୍ରକୁ ଯଦି ଶୀତଳ ବୋଲି ସବୁ ଜଗତରେ ପ୍ରଚାର କରାଯାଏ ଏଥିରେ କିଏ ବିସ୍ମୟ ହବ ଆରେ ଚନ୍ଦ୍ର କହନ୍ତି ଶୀତ ତୁମେ ଯଦି ଜଗତରେ ଡିମ୍ବରା ବାଡ଼େ କହିବ ଚନ୍ଦ୍ର ଶୀତ ଚନ୍ଦ୍ର ଶୀତ ସବୁ ଲୋକ ଜାଣନ୍ତି କେହି ଆଶ୍ଚର୍ଯ୍ୟ ହେବେନି ଆଉ ମୁଁ ହେଉଛି ଜଗତର ସର୍ବ ଯଶସ୍ୱୀବାନ ମୁଁ ଯେତେ ପ୍ରବଚନ ଦେଲେ ବି ଲୋକ ଆଶ୍ଚର୍ଯ୍ୟ ହେବେନି କିନ୍ତୁ ମୁଁ ଚାହେଁ ମୋ ଭକ୍ତମାନେ ପ୍ରବଚନ ଦିଅନ୍ତୁ ମୁଁ ଯଶସ୍ୱୀବାନ ମୁଁ ଯେତେ କଥା କହିଲେ ବି ଲୋକଙ୍କୁ ଆଶ୍ଚର୍ଯ୍ୟ ହେବନି କିନ୍ତୁ ମୋ ଭକ୍ତ ଯଦି କଥା କହିବ ଜଗତର ଲୋକମାନେ ଆଶ୍ଚର୍ଯ୍ୟ ହେବେ ଏବଂ ସେଥିପାଇଁ ପୂର୍ଣ୍ଣମୟିକ ବିସ୍ମୟିଷ୍ୟତି ମୋର ପୂର୍ଣ୍ଣ ବସ୍ତୁ ମୁଁ ଯଶରେ ପୂର୍ଣ୍ଣ ଧନରେ ପୂର୍ଣ୍ଣ ଜ୍ଞାନରେ ପୂର୍ଣ୍ଣ ମୋର ପ୍ରବଚନ ଶୁଣି କେହି ବିସ୍ମୟ ହେବେନି କି ତୁମେ କୁହ ତୁମର ଯଶ ମୁଁ ଜଗତରେ ସ୍ଥାପନ କରିବା ପାଇଁ ଚାହୁଁଛି ଭଗବାନ ଚାହାନ୍ତି ଭକ୍ତର ଯଶଟା ଜଗତରେ ସ୍ଥାପନ ହେବ ସେଥିପାଇଁ ଭଗବାନଙ୍କର ଶପଥ କଲେ ଭକ୍ତ ପାଇଁ ଜାଣନ୍ତି ଆଗେ ଶପଥ କରିଦେଲେ କୌନ୍ତେ ପ୍ରତିଜ୍ଞାନାମି ନବୀ ଭକ୍ତ ପ୍ରଣଶ୍ୟତି ମୁଁ ପ୍ରତିଜ୍ଞା କରୁଛି କି ତୁମେ କୁହ ତେଣୁ ଭଗବାନ କହୁଛନ୍ତି ଭୀଷ୍ମଦେବ ମୁଁ ତ ବହୁତ ପ୍ରବଚନ ଦେଇଛି ମୁଁ ବହୁତ ଯଶସ୍ୱୀ ମୋ ପ୍ରବଚନରେ ମୋ ଯଶରେ କେହି ଆଶ୍ଚର୍ଯ୍ୟ ହେବେନି ତୁମର ଯଶଟାକୁ ମୁଁ ପ୍ରତିପାଦନ କରିବା ପାଇଁ ଚାହୁଁଛି ତୁମେ କୁହ ଭଗବାନ ଚାହାନ୍ତି ଭକ୍ତ ବଡ଼ କରିବା ପାଇଁ କାହିଁକି ନା ଭକ୍ତର ପଦ ହେଉଛି ଭଗବାନ ଚାହାନ୍ତି ସବୁ ସମୟରେ ଭକ୍ତକୁ ଏଭଳି ଏକ ସ୍ଥିତି ଦେବେ ଯାହାଦ୍ୱାରା ବ୍ୟକ୍ତି ଯେଉଁ ଭଗବାନଙ୍କୁ ଦର୍ଶନ କରି ଶିକ୍ଷା ଲାଭ କରିପାରୁନି ଭକ୍ତକୁ ଦର୍ଶନ କରି ଶିକ୍ଷା ଲାଭ କରିବ ସେଥିପାଇଁ ସତ୍ୟ ଆବେଶ ଅବତାର କୁହାଯାଏ ଭକ୍ତଙ୍କୁ ଭକ୍ତି ଭକ୍ତି ଆବେଶ ସତ୍ୟ ଆବେଶ ଭଗବାନ ଭକ୍ତ ନିକଟରେ ଭକ୍ତିକୁ ଆବେଶ କରନ୍ତି ଶକ୍ତିକୁ ଆବେଶ କରନ୍ତି ସେଥିପାଇଁ ଚୈତନ୍ୟ ଚରିତ ମଧ୍ୟରେ କୃଷ୍ଣାଷ୍ଟମୀ କୃଷ୍ଣ କହୁଛନ୍ତି ଭକ୍ତର ସ୍ଥିତି କିଭଳି କୃଷ୍ଣର ସମତା ହୋଇତେ ବଡ ଭକ୍ତ ପଦ କୃଷ୍ଣର ସମତା ହୋଇତେ ବଡ ଭକ୍ତ ପଦ ଆତ୍ମା ହୋଇତେ କୃଷ୍ଣର ଭକ୍ତ ହଏ ପ୍ରେମାସ୍ପଦ ଆତ୍ମା ହୋଇତେ କୃଷ୍ଣର ଭକ୍ତ ହରେ ପ୍ରେମାସ୍ପଦ କୃଷ୍ଣ ସାମ୍ୟ ହୋଇତେ ହଏ ବଡ ଭକ୍ତ ପଦ କୃଷ୍ଣ ସମୟରେ ଜଗତରେ କେହି ପାରିବେନି କିନ୍ତୁ କୃଷ୍ଣ ଟାର୍ଗେଟ ରଖିଛନ୍ତି ତାଙ୍କର ଭକ୍ତକୁ ବଡ଼ କରିବା ପାଇଁ ଭକ୍ତର ପଦଟାକୁ ଭଗବାନ ଏତେ ଉଚ୍ଚ ପଦ ଦିଅନ୍ତି କୃଷ୍ଣ ସାମ୍ୟ ହୋଇଥିବା ବଡ ଭକ୍ତ ପଦ କିନ୍ତୁ ଗୀତା କହିଲେ ମୋ ତ ପରତର ନାମ କିଞ୍ଚିତ ଅସ୍ତି ଧନଞ୍ଜୟ ଏ ଧନଞ୍ଜୟ ହେ ଅର୍ଜୁନ ମୁଁ ହେଉଛି ପରତତ୍ଵ ଯାହା ପ୍ରଦାନ କୁହନ୍ତି ଭଗବାନଙ୍କ ଅସମର୍ଥ ତତ୍ତ୍ୱ ଅସମର୍ଥ ମାନେ ଭଗବାନଙ୍କ ସମାନ ହେଇପାରିବେନି ଭଗବାନଙ୍କ ଉର୍ଦ୍ଧ୍ୱକୁ ଯାଇପାରିବେନି କିନ୍ତୁ ଭକ୍ତ ପଦଟା କୃଷ୍ଣ ସାମ୍ୟ ହୋଇଥାଏ ବଡ ଭକ୍ତ ପଦ ପ୍ରଭୁପାଦ ଭାବାର୍ଥରେ ଲେଖୁଛନ୍ତି ସାଧୁ କିଭଳି ପଢ କି ଯୁକ୍ତି କରିପାରନ୍ତି କଣ ଭକ୍ତ ଏଭଳି ଭଗବାନ ତୁ ପଢ ହାଁ ପଢ ଭଗବାନ ପ୍ରଭୁପାଦ ପରପଟରେ ଲେଖୁଛନ୍ତି ସାଧୁ ହୃଦୟମୟମ ସାଧନା ହୃଦୟ ତୁ ଅହମ ମଦନ୍ୟତି ନ ଜାଣନ୍ତି ନାହାନ୍ତି ଭଗବାନ ସାଧୁ ହୃଦୟରେ ଅଛନ୍ତି ଏବଂ ଭଗବାନ ହୃଦୟରେ ସାଧୁ ଅଛି ଆଉ ଭଗବାନ ସାଧୁ ବିନା କିଛି ଜାଣନ୍ତି ନା ସାଧୁ ଭଗବାନଙ୍କୁ ବିନା ଜାଣନ୍ତି ସେଥିପାଇଁ କୃଷ୍ଣ ସାମ୍ୟ ହୋଇଥାଏ ବଡ଼ ଭକ୍ତ ଏବଂ ଆତ୍ମା ହୋଇତେ କୃଷ୍ଣର ଭକ୍ତ ହୁଏ ପ୍ରେମାସ୍ପଦ ଭଗବାନ କୃଷ୍ଣ ତାଙ୍କର ନିଜର ଭକ୍ତକୁ ଏତେ ପ୍ରୀତି କରନ୍ତି ଆତ୍ମା କୃଷ୍ଣଙ୍କର ଆତ୍ମା କୃଷ୍ଣଙ୍କ ଭିତରେ କିଛି ପାର୍ଥକ୍ୟ ନାହିଁ ଦେହ ଦେହ ଭିତରେ ଭେଦ ନାହିଁ ଭଗବାନଙ୍କର କିନ୍ତୁ ନିଜର ଭଗବାନ ଯେତେ ଭଲ ପାଆନ୍ତି ନା ଭକ୍ତକୁ ସେଟା ଭଲ ପାଆନ୍ତି ଏବଂ ତା ପ୍ରମାଣ ଦେଉଛନ୍ତି ଚନ୍ଦ୍ର କୃଷ୍ଣ ଗୋସ୍ୱାମୀ ଆତ୍ମା ହୋଇତେ କୃଷ୍ଣ ଭକ୍ତେ ଭଗବାନ ତିନି ସମ୍ବନ୍ଧ ଦେଖିଛନ୍ତି ଭଗବାନ সম্বন্ধ অছি মো সহিত মোর যেতে প্রিয় নেই মো ভক্ত মোর যেতে প্রিয় ন তথা মে প্রিয়তম আত্মজনী মোর পুত্র ব্রহ্মা মোর যেতে প্রিয় নেই ন সংকর্ষণ মোর ভ্রাতা মোর যেতে প্রিয় নেই ন শ্রী মোর অর্ধাঙ্গিনী অঙ্গকান্তা লক্ষ্মী মোর যেতে প্রিয় নেই গরিব আত্মা মো মোর নিজ যেতে প্রিয় নেই যথা ভগবান এ উদ্ধব তুমি যেতে প্রিয় তেমন ভগবানের স্বতন্ত্র যোজনা ভক্ত কিভাবে বড় হয়ে এবং ভগবান নিজে মহাভারতের কোচেন সময় সাক্ষী আপনার কুনি ভগবান কোচেন এই শ্লোক পরে যে চন্দ্র হচ্ছে শীত এতে কি আশ্চর্য হবে নি মুশি মুতে জগতের প্রবচন দেলে লোক এতে আশ্চর্য হবে না কিন্তু ভীষ্মদেব তুমি আজ যে প্রবচন দেব যুধিষ্ঠির মহারাজ এই ত্রিজগতের সবুঠু অধিক যশবান হব সে স্বতন্ত্র পর্ব গোটে রা শান্তি পর্ব ভীষ্মদেব স্ত্রী ধর্ম এই ভাগবত আসবে স্ত্রী ধর্ম রাজধর্ম সবু ধর্ম করেছেন এবং কি শুনে ভগবান কেবে কাহা নিকট প্রবচন এতে সময় শুনে না ভীষ্মদেব মুখর শুনেছেন ভগবান উপস্থিত আছেন ভগবান যশস্বী করেছেন এবং ভগবান যেত আপনার বড় দেওয়া চাইবে ভগবান যেত আপনার যশ প্রদান দেওয়া চাইবে আপনার নচাইলে মধ্যে ভগবান আপনার বাঁধি দেবে কিভাবে দেখুন যে সরসজ্জার শয়ন করেছেন ভগবান চাইলে তাকে প্রভুপাত খুব সুন্দর প্রভুপাত সব শাস্ত্রের সারু কাহিছেন জিষ্ট প্রভুপাত প্রশ্ন করছেন এভাবে ধর্মাত্মা ভীষ্মদেব লে যাহ মুখর ভগবান প্রবচন শুনলে সেই ধর্মাত্মা কেউটি বুদ্ধি যাই সে আজ কৌরব মানুষ সপোর্ট কলে পাণ্ডব মানুষ সপোর্ট কলে না প্রভুপাত প্রশ্ন উঠছেন আপনার প্রশ্ন করে কুহতু যাহ মুখর ভগবান প্রবচন শুনছেন তাঁর কোনো বুদ্ধি নথিলা সে কোনো ভজন করুনথিলে সে কাহিঁকি জাঁই শুনি দুর্যোধন হয়ে সে দৌড়াত্মার সপোর্ট কলে কাহিঁকি পাণ্ডব মানুষ সপোর্ট কলে না প্রভুপাত ভাবার দেছেন ভগবান যোজনা ভগবানের ইচ্ছা ভগবান জগতকে দেখছেন প্রভুপাত গোটে সুন্দর পয়েন্ট দিয়েছেন জগতরে তুমি ভীষ্মদেব ভাই ধর্মাত্মা শক্তিশালী হলে মধ্যে মো যদি বিরোধা আচরণ করে তুমি কেবে বিজয় প্রাপ্ত হয়ে পাইবা না তোমার পরাজয় সে ভগবান ভীষ্মদেব জাঁ শুনে স্বতন্ত্র প্ল্যান প্রজেক্ট করে দুর্যোধন পক্ষ রাখলে দেখ ভীষ্মদেব ভাই যে মহাত্মা আছেন সে মোটর বিরোধা আচরণ করছেন কিন্তু মতো জয় করে পাইবা ভগবান স্বতন্ত্র যোজনার ভীষ্মদেব অলগা রাখি ভগবান ভীষ্মদেব জানান্তি সে কাহিঁকি দুর্যোধন সপোর্টকে যাইথান্তি ভগবান চাহুছেন তাকে যশ প্রদান করবে ভীষ্মদেব যশ তো ভগবান চাহিদে ভীষ্মদেব ভগবান নিজ পক্ষ মানি যশ দিয়ে পাইথান্তি কিন্তু সরসজ্জার শয়ন করে যশ দেন আর যে সময় ভীষ্মদেব চাহুনা ভক্ত ন চাইলে বি ভগবান তাকে চারিকটে বাঁধি দেবে ভক্ত চাহুনথিব তাকে মুকুট পিঁধেবে এইভাবে যশস্বী করিবে ভগবান সেতবে সমস্তে ভগবান সহযোগী ভগবান তাঁর যশগান করবা জগতের কি যশগান ন করবে ভ্রমণ ক্ষীরচোরা গোপীনা বহু সুন্দর শিক্ষা সেতবে মাধবেন্দ্র পরিকর নিকট গোপীনাথ ক্ষীরি চুরি করে সারিছেন এবং নিজে খবর পাইসারিছেন মাধবেন্দ্র পুরী ক্ষীর প্রসাদ পাইসারিছেন চিন্তা করছেন আরে বাবা কালি সকালে তো লোক ভিড় হবে মতো সমস্তে যশ প্রদান করে কে বহু বড় ভক্ত মোটু পড়ে যা দরকার মোট যশ দরকার নেই মোট যশ কম হব আর যশস্বী পুরুষ যে অনেক তাঁকে কি যশ প্রতিষ্ঠা করবি আধবেন্দ্র পুরী কম করছে অর্ধরাত্রি উঠুছেন উঠিকি পথরে আসু না রাস্তার আসু না আর রাস্তার আসলে তো লোক আসি ধর নেবে ইয়ে বড় সাধু বলে জানি তাঁকাই ঠাকুর চোরি করলে অপথরে আসুছেন যে রাস্তা মেট সে রাস্তায় পুরীকে আসুছেন কিন্তু ভগবান তো যশ প্রদান করবে এ অদ্ভুত যশ ভক্ত চাহে না কুহতু আপনার সতুরি বর্ষের বৃদ্ধ রূপা জী মহারাজ কেউ যশ পাইলে যশ পাই আজকাল মানব সমাজ যুবক অবস্থার সমস্ত সময় অথর ঘন্টা কোড়িয়ে ঘন্টায় কম্পুটর ডাকে বসি কোণ করবি না বহু বড় পোস্ট পাই মতো যশ মিলব যুবক সময় লোক যশ পাই শক্তি খরচ করে কিন্তু বৃদ্ধ বয়সের কত জন যশ পাই শক্তি খরচ করেছেন আশ্রয় অবস্থায় চাশ টঙ্কা হরে কৃষ্ণ মহামন্ত্র দুইটা অস্ত্র সতুরি বর্ষর বৃদ্ধ যাইলে কেউ যশ পাই আর যাহ তালে মারিয়া কে রাখলে আমেরিকার এয়ারপোর্ট ওহলে জনে রিসেপশন করা কে নিয়ে কেউ যশ পাই যাইলে কিন্তু ভগবান তাকে মুকুট পিঁধিয়া রাখিছে স্বতন্ত্র যশস্বী করা ভগবান গোটে মাস্টর প্ল্যান করেছেন দেখ কত বড় যোজনা যশস্বী করে ভগবান স্বতন্ত্র যোজনা আছে আর যে চাহু না প্রভু চাহু নিস ভগবান যশস্বী করে
ମହାପ୍ରଭୁ ପୁଣି ପଢ଼ାଉଛନ୍ତି କିନ୍ତୁ ଭଗବାନ ତାଙ୍କୁ ଟାର୍ଗେଟ୍ ରଖିଛନ୍ତି ମାଙ୍କୁ ଜଗତରେ ପ୍ରଚାର କରିବେ ଯେଭଳି ଇଏ ସ୍ମରଣ ସରସ୍ୱତୀ ସ୍ମରଣ କରିଛନ୍ତି ତାଙ୍କୁ ଯଶସ୍ୱୀ କରିବେ ଏବଂ କୃଷ୍ଣ ସଦା ଗୋସ୍ୱାମୀ ସେଥିରେ ଚକ୍ରାନ୍ତ କହୁଛନ୍ତି ପ୍ରତିଷ୍ଠା ସ୍ୱଭାବ ଏହି ଜଗତେ ପ୍ରତିଷ୍ଠା ସ୍ୱଭାବ ଏହି ଜଗତେ ଜେନାଞ୍ଚେ ତାର ବିଧାତା ନିର୍ମିତ ଜେନାଞ୍ଚେ ତାର ବିଧାତା ନିର୍ମିତ ସବୁ ଜୀବନରେ ସବୁକିଛି ପାଇଁ ପ୍ଲାନ୍ ପ୍ରୋଜେକ୍ଟ କରି ମଧ୍ୟ ଲୋକର ସ୍ୱତନ୍ତ୍ର ଯୋଜନା ଗୋଟିଏ ଥାଏ ମୁଁ କିଭଳି ଯଶସ୍ୱୀ ହେବି କିଭଳି ମୋର ପ୍ରତିଷ୍ଠା କରିବ ଲୋକକୁ ଆପଣ ମର୍ଡର କରି ଦିଅନ୍ତୁ କିନ୍ତୁ ମର୍ଡର କରାଗଲେ ବି ସେ ଚାହିଁବ କମ୍ ସେ କମ୍ ମୋତେ ଏଭଳି ମର୍ଡର କରାଗଲେ ପେପରରେ ବାହାର ମୁଁ ଯଶସ୍ୱୀ ହେବି ବ୍ୟକ୍ତି ଲାଷ୍ଟ ମୋମେଣ୍ଟରେ ଆମର ଗୁରୁଦେବ କୁହନ୍ତି ଏଭଳି କି ସାଧୁ ସନ୍ନ୍ୟାସୀ ବ୍ୟକ୍ତି ସବୁ ଜଞ୍ଜାଳରୁ ବାହାରି ଯିବ ସବୁ ମାୟାର ଶେଷ ଯନ୍ତ୍ର ହେଉଛି ପ୍ରତିଷ୍ଠା ସବୁ ଛାଡ଼ି ଯାହା ଛାଡ଼ି ହୁଏ ନା ସେଟା ପ୍ରତିଷ୍ଠା ଯଶ ଗୃହ ତ୍ୟାଗ କରନ୍ତି ବସ୍ତ୍ର ତ୍ୟାଗ କରନ୍ତି ଫଳ ଆହାର କରନ୍ତି ବୃନ୍ଦାବନରେ ରୁହନ୍ତି କୋବି ଧାରଣ କରନ୍ତି କିନ୍ତୁ ସବୁ ତ୍ୟାଗ କରି ମଧ୍ୟ ଯାହାକୁ ତ୍ୟାଗ କରିବ ନା ମୁଁ ସବୁ ତ୍ୟାଗ କରିଦେଲି ମୁଁ ସବୁ ତ୍ୟାଗ କରିଦେଲି ଏଇ ମୁଁ ତ୍ୟାଗୀ ଏ ଭାବଟାକୁ ତ୍ୟାଗ କରିବା ଯଶ ପାଇଁ ସମସ୍ତେ ପାର କିନ୍ତୁ ଯିଏ ଯଶ ପାଇଁ ଚାହୁଁନି ଭଗବାନ ତାଙ୍କୁ ଯଶସ୍ୱୀ କରୁଛନ୍ତି କିଏ କୁହନ୍ତୁ ଯିଏ ସରସଂଖ୍ୟା ଉପରେ ସହାୟ କରୁଛନ୍ତି ତାଙ୍କୁ କିଏ ଧର୍ମାତ୍ମା ବୋଲି କହିବ ଭୀଷ୍ମଦେବଙ୍କୁ ସମସ୍ତେ କେବେ ଦେଖ କୃତକର୍ମର ଫଳ ପାଉଛି ଭୀଷ୍ମଦେବ ଭଗବାନ ତାଙ୍କୁ ଯଶସ୍ୱୀ କରୁଛନ୍ତି ମହାଭାରତ ପୁଣି ଚାହିଁବି ଲୁଚିକି ପଳେଇ ଆସୁଛନ୍ତି ନା ମୋର ଯଶ ଦରକାର ନା କିନ୍ତୁ ପ୍ରତିଷ୍ଠା ସ୍ୱଭାବ ଏଇ ଜଗତେ ବିଦିତ ପ୍ରତିଷ୍ଠା କି ସ୍ୱଭାବ ଭଗବାନଙ୍କର ଯଶର କି ସ୍ୱଭାବ ଯିଏ ବାଞ୍ଛା କରୁନି ଯିଏ ଚାହୁଁନି ଜେନା ବାଞ୍ଛେ ତାର ବିଧାତ ନିର୍ମିତ ବିଧାତ ଶବ୍ଦ ହେଇଛି ଭଗବାନ ସ୍ୱତନ୍ତ୍ର କାହାକୁ ଏ ପ୍ରତିଷ୍ଠାର ମୁକୁଟ ଯଶର ମୁକୁଟ ପିନ୍ଧେଇବେ ସେ ସ୍ୱତନ୍ତ୍ର ଗୋଟିଏ ସିଂହାସନରେ ଯଶସ୍ୱୀ କରିବା ପାଇଁ ପ୍ରତିଷ୍ଠାକୁ ପୂଜା କରି ରଖିଛନ୍ତି ଏଇ ଭକ୍ତର ମୁଣ୍ଡରେ ପିନ୍ଧିବେ ତାଙ୍କର ଗୋଟେ ମାଷ୍ଟର ପ୍ଲାନ୍ ଦେଖ ମାରଣାଙ୍ଗ ଏବଂ କୃଷ୍ଣ ସୁବେଦ ଗୋସ୍ୱାମୀ କହୁଛନ୍ତି ପ୍ରତିଷ୍ଠାରେ ଭୟ ପୁରୀ ପ୍ରତିଷ୍ଠାରେ ଭୟ ପୁରୀ ଭଗବାନ ସ୍ୱତନ୍ତ୍ର ଯୋଜନା ଦେଖନ୍ତୁ ଯିଏ ଚାହୁଁନାହାନ୍ତି ଯଶସ୍ୱୀ ହେବା ପାଇଁ ପ୍ରତିଷ୍ଠାରେ ଭୟ ପୁରି ଯାଏ ପଲା ପ୍ରତିଷ୍ଠା ଭୟ ପୁରି ଆସୁଛନ୍ତି କିନ୍ତୁ କୃଷ୍ଣ ପ୍ରେମ ପ୍ରତିଷ୍ଠା ଚାଲେ ପଛେ ଗୁଡ଼ାଏ ପଛେ ପଛେ କୃଷ୍ଣ ପ୍ରେମ ପ୍ରତିଷ୍ଠା ଚାଲିଛି ଭଗବାନ ଯଦି ଯଶସ୍ୱୀ ହେବାକୁ ଚାହିଁବେ ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଦେଉଛି ଇଏ ପ୍ରାକ୍ଟିକାଲ ଜିନିଷ ଯେଭଳି ଗୁରୁଦେବ ଯାଇଥିଲେ ସେ ଜାଗା କ'ଣ ସ୍ପେନ୍ରେ ବର୍ଷା ହେଉଥିଲା ଏବଂ ଗୁରୁଦେବ ଯାଇ ପହଞ୍ଚିଗଲେ ପ୍ରଥମେ ଭକ୍ତମାନଙ୍କୁ କହିଲେ କାହିଁକି ବର୍ଷା ହେଉନି ନା ଭକ୍ତମାନେ ପ୍ରଶ୍ନ କଲେ ଗୁରୁଦେବ ଏଠି ବର୍ଷା ହେଉନି ଏଇଟା ବହୁତ ବଡ଼ ମାନେ ବହୁତ ଦିନ ହେଲା ଏଠି କରେଣ୍ଟ ନାହିଁ ଗୁରୁଦେବ କହିଲେ ବହୁତ ପାପ ଜାଗା ଏଇଟା ତେଣୁ ମହାପ୍ରଭୁଙ୍କର ନାମ କୀର୍ତ୍ତନଙ୍କର କମ୍ ସେ କମ୍ ବର୍ଷା ସେମାନେ ବିଶ୍ୱାସ କଲେ ବହୁତ ଭକ୍ତି ଯୁକ୍ତି କଲେ କ'ଣ ଆମେ କେବଳ ଏଠି ପାପ କରୁ ସବୁବେଳେ ଲୋକ ପାପ କରୁଛନ୍ତି ତାପରେ ଦିନ ଗୁରୁଦେବ ପ୍ରେସିଡେଣ୍ଟ ଡାକି କହିଲେ ଦେଖ କାଲି ମୁଁ ଚୈତନ୍ୟ ଚେତା ମୋତେ କ୍ଲାସ୍ ଦେବି କିନ୍ତୁ ବେଶୀ ସମୟ ହରି କଥା କହିବିନି କାଲି ନାମ କୀର୍ତ୍ତନ ହେବ ଏବଂ ଗୁରୁଦେବ କହିଲେ ନା ତୁମେ ଯେଉଁଠି ଭକ୍ତମାନ ରହୁଛ ତୁମେ ଚାହିଁ ପାପଟାକୁ ନିୟୁକ୍ତ କରିପାରିବ ତୁମେ ଯଦି ନାମ କୀର୍ତ୍ତନ କରିବ ନିଶ୍ଚିତ ବର୍ଷା ହେବ ଏବଂ ଏତେ ଯେଉଁ ଗୁରୁଦେବ ସେଦିନ ଅଳ୍ପ କଥା କେବଳ ନାମ କୀର୍ତ୍ତନ କଲେ ଏତେ ନାମ କୀର୍ତ୍ତନ କଲେ ପ୍ରଚୁର ବର୍ଷା ହେଲା ଏବଂ ବର୍ଷା ହେଲେ ହେବା ମାତ୍ରେ ହିଁ ସାଙ୍ଗେ ସାଙ୍ଗେ ସେଠି ପେପରରେ ବାହାରିଗଲାଣି ଜଣେ ଇଣ୍ଡିଆନ ସାଧୁ ଆସିଥିଲେ ଏଭଳି ନାମ କୀର୍ତ୍ତନ କଲେ ପ୍ରଚୁର ବର୍ଷା ହେଲା ସ୍ପେନ୍ ରହିବା ପାଇଁ ସ୍ୱତନ୍ତ୍ର ଗୁରୁଦେବଙ୍କର ଟାଇମ୍ ଅଛି ଟିକେ ତା ଆଡ଼ଭାନ୍ସ ହେଇଛି ଯେ ପାଞ୍ଚ ଦିନ ପରେ ଯିବେ ଗୁରୁଦେବ ନା ନା ଏହି ବାବା ଏଇ ଜିନିଷ ଆମକୁ ଦରକାର ନା ଗୁରୁଦେବ ସେବକାଣୀ ଦେଖୁନି ଗୁରୁଦେବ ପେପର ଏଇ ଜିନିଷ ବାହାରିଲାଣି ଗୁରୁଦେବ କହିଲେ ଶୀଘ୍ର ବେଡ଼ିକି ମଧ୍ୟ ଶୀଘ୍ର ଆମେ ଯିବା କାରଣ ଆମର ଏଇ ଜିନିଷ ଦରକାର ନାହିଁ ଗୁରୁଦେବ ସେବକ କହିଲେ ଗୁରୁଦେବ ଆମର ସିନା ଦରକାର ନାହିଁ ଆମେ ତ ପେପର ବାହାରି ଯାଇନଥିଲେ ନା ଆମେ ପେପର ବାହାରି ଯାଇନଥିଲେ
କୌଣସି ଭକ୍ତ ମିଡ଼ିଆ ଯାଏ କହିଛନ୍ତି ଏଭଳି ସାତବାସୀ କୀର୍ତ୍ତନ କରିଛନ୍ତି, ଆପଣ ନ ଚାହିଁଲେ କ'ଣ ହେବ? କୃଷ୍ଣ ଭଗବାନଙ୍କୁ ରଖିଦେଇଛନ୍ତି, ଆପଣ ଏଠୁ ପଳେଇଲା ପରେ ବି ମିଡ଼ିଆ ପ୍ରଚାର କରିବେ, ଭଗବାନ ଆପଣଙ୍କୁ ଯଶସ୍ୱୀ କରିବେ। ପ୍ରତିଷ୍ଠାରେ ଭୟ ପୁରୀ ଯାହା କରାଣି ମାଧବେନ୍ଦ୍ର ପୁରୀ ଭୟରେ ପ୍ରତିଷ୍ଠାରେ କ'ଣ ଅଛନ୍ତି? କିନ୍ତୁ କୃଷ୍ଣ ପ୍ରେମ ପ୍ରତିଷ୍ଠା ପଛରେ ବଢ଼େଇନି, ଚୈତନ୍ୟ ପଛରେ ଲେଖା ହେଇଛି, କିନ୍ତୁ ବିଚାର କରି ଦେଖିବେ କୃଷ୍ଣ ପ୍ରତିଷ୍ଠା ଆଗେ ଯାଇଛି। କାରଣ ତାଙ୍କୁ ରିସେପ୍ସନ୍ କରିବା ପାଇଁ ଗଜପତି ମହାରାଜ ନିଜେ ଆସିକି ଠିଆ ହେଇଛନ୍ତି ଯେ ମାଧବେନ୍ଦ୍ର ପୁରୀ ଆସୁଛନ୍ତି। ପୁରୀ ଚାହୁଁନା, ମାଧବେନ୍ଦ୍ର ପୁରୀ କହିଲେ ନା ଇଏ ତ ବଡ଼ ଅସୁବିଧା ହବ, ଆରେ କମ୍ ସେ କମ୍ ରେମୁନାରେଙ୍କର ପ୍ରତିଷ୍ଠା ବାପିଥିଲେ କେହି ନ ଜାଣିଥାନ୍ତେ, ପୁରୀ ଯଦି ପ୍ରତିଷ୍ଠା ବାପି ତ ସବୁ ଲୋକ ଜାଣିବେ, ତେଣୁ ମୁଁ ପୁରୀରୁ ପଳେଇବି କି ଚାହୁଁଛନ୍ତି ଖସିକି ଆସିବା ପାଇଁ, ମୋର ପ୍ରତିଷ୍ଠା ଦରକାର ନାହିଁ, କିନ୍ତୁ ଭଗବାନ ବାନ୍ଧି ଦେଇଛନ୍ତି ଆପଣ ଯାଇପାରିବେ ନା, ପ୍ରତିଷ୍ଠାକୁ ଜବରଦସ୍ତି ଆପଣ ଜୀବନ ସାରା ସଂଗ୍ରାମ କରନ୍ତୁ ମୁଁ ଯଶସ୍ୱୀ ହେବି। ଆପଣ ଯେତେ ଷ୍ଟ୍ରଙ୍ଗ ପିଲର କରିବେ ସେ ପିଲରକୁ କୃଷ୍ଣ ଦୌଲେ ଦେବେ, କିନ୍ତୁ କୃଷ୍ଣ ଆପଣଙ୍କ ପାଇଁ ଯୋଉ ବାଉଣ୍ଡ୍ରି ରଖିଛନ୍ତି ସେ ସ୍ୱତନ୍ତ୍ର ଷ୍ଟ୍ରଙ୍ଗ ପିଲର କରି ରଖିଛନ୍ତି। ମୁଁ ଆକୁ ଏଇ ପିଲର ଭିତରେ ରଖିବି, ଏଇ ପ୍ଲାନ୍ ପ୍ରୋଜେକ୍ଟ ଭିତରେ ରଖିବି, ଆକୁ ଏଭଳି ସିଂହାସନ ଦେଇ ଯଶସ୍ୱୀ କରିବି ଯେଭଳି ପ୍ରଭୁପାଦ ମହାରାଜ କେତେ ଥର ନିରାଶ ହେଇ ପ୍ରଭୁପାଦ ଆମେରିକାରେ ପାଦ କାଢ଼ିଛନ୍ତି, ନା ମୁଁ ଏଠି ପାରିନା ମହାପ୍ରଭୁଙ୍କର ବାଣୀ ପ୍ରଚାର କରିପାରିବି, ଯାହାଙ୍କୁ ମୁଁ ଭକ୍ତ କଲି ଆଜି, ଯାହାଙ୍କୁ ନିଶା ଛଡ଼ାଇ ନାମ କୀର୍ତ୍ତନ କଲି, କାଳି ଯିଏ ମାଳି ତେଲ କରି ଆସିଲା ସିଏ ଆସି କାଳି ତା ରୂପ ଦେଖିଲାଣି ମଦ ଖାଇ, ଏମାନେ ସାଙ୍ଗରେ ମୁଁ କ'ଣ ଆଙ୍କୁ ନେଇ ମହାପ୍ରଭୁ ବାଣୀ ପ୍ରଚାର କରିବି, ମୋର ହୃଦୟ ବାଣୀ କ'ଣ ବୃଥା ହେଇଯିବ? ନିରାଶ ହେଇ ବାର ବାର ପାଦ କାଢ଼ିଛନ୍ତି, ଭାଗବତ 1500 ସେଟ୍ ନେଇକି ଯାଇଛନ୍ତି, ବିକ୍ରି ସରିଲାଣି ଘର ନେଇଗଲେଣି, ଆର ମାସର ଭଡ଼ା ଦେବା ପାଇଁ ପ୍ରଭୁଙ୍କର ପଇସା ନେବି, ଶେଷ କଥା ଚିନ୍ତା କରିଛନ୍ତି, ଯଦି ମୋ କତିରେ ପଇସା ନାହିଁ ମୁଁ ଭାରତକୁ ଫେରିଯିବି, କିନ୍ତୁ ଭଗବାନ ସ୍ୱତନ୍ତ୍ର ପିଲରକୁ ରଖିଛନ୍ତି, ସ୍ୱତନ୍ତ୍ର ବିଲ୍ଡିଂ କରିବେ, ପ୍ରଭୁପାଦଙ୍କୁ ରାଜା କରିବେ, ତାପରେ ମୁକୁଟ ଦେବେ। ପ୍ରଭୁପାଦ ଭାବୁଛନ୍ତି ମୋର ପିଲର ଧୋଇଲା ନା, ଭଗବାନ ଯଶସ୍ୱୀ କରିବେ, କୃଷ୍ଣ ପ୍ରେମ ପ୍ରତିଷ୍ଠା ଆଗରେ ଚାଲିଛନ୍ତି, ମାଧବେନ୍ଦ୍ର ପୁରୀ ଚାହୁଁଛନ୍ତି ମୋ ପୁରୀରୁ ପଳେଇବି, କିନ୍ତୁ ଯାଇପାରୁ ନାହିଁ, କାହିଁକି? ଭଗବାନ ତାଙ୍କୁ ବାନ୍ଧି ଦେଇଛନ୍ତି, କିଭଳି ନା ଚୈତନ୍ୟ କୃଷ୍ଣ ଦର୍ଶନ କହୁଛନ୍ତି, ଯଦ୍ୟପି ଉଦ୍ବେଗ ହୋଇଲ ପଳାଇତେ ମନ, ଯଦ୍ୟପି ଉଦ୍ବେଗ ହୋଇଲ ପଳାଇତେ ମନ, ଠାକୁରର ଚନ୍ଦନ ହୋଇଲ ବଚନ ପଦେ କୁହନା, ନିଜ ପାଇଁ ମୁଁ କିଛି ମାଗିନି, ଆଉ ମୁଁ ଯଦି ଆଜି ଏଠୁ ପଳେଇ ଯାଏ ମୋର ପ୍ରତିଷ୍ଠା ଭୟରେ, ମୁଁ ପ୍ରଭୁଙ୍କର କଣ ସୁଖ କରିବି? ପ୍ରଭୁଙ୍କୁ କି ସୁଖ ଦେବି? ଭଗବାନ ଲୋକ ମୋତେ ଯଶସ୍ୱୀ ବୋଲି କୁହନ୍ତୁ, ପ୍ରଭୁଙ୍କର ଏଇ ଚନ୍ଦନ ମୁଁ ନେଇକି ଯିବି, ପ୍ରଭୁଙ୍କ ମୁଁ ସୁଖ ଦେବି, ସେ ଯଶସ୍ୱୀ ହେବା ପାଇଁ ଚାହୁଁନାହାନ୍ତି, କିନ୍ତୁ ଭଗବାନ ଜବରଦସ୍ତି ତାଙ୍କୁ ଏଇ ଯଶସ୍ୱୀ କରେ, ସେଭଳି ଭୀଷ୍ମଦେବ ଏବଂ ବର୍ତ୍ତମାନ ଭୀଷ୍ମଦେବ ସେ ମୋତେ ଭାଗବତ ନେଇ ପ୍ରବଚନ ଆରମ୍ଭ କରିବେ, ସୁତ ଗୋସ୍ୱାମୀ ସେହି ପ୍ରବଚନଟା ଗୁରିଲା କରୁଛନ୍ତି ସୌନକାଦିମାନଙ୍କୁ। ଦେଖନ୍ତୁ ଭଗବାନ ନିଜେ ଠିଆ ହେଇଛନ୍ତି, ପଞ୍ଚପାଣ୍ଡବ ଠିଆ ହେଇଛନ୍ତି, ଯୁଧିଷ୍ଠିର ଭୟରେ ଭଗବାନଙ୍କୁ ପଛରେ ଠିଆ ହେଇଛନ୍ତି, କିନ୍ତୁ ଭୀଷ୍ମଙ୍କର ସମ୍ପୂର୍ଣ୍ଣ ଟାର୍ଗେଟ ଯୁଧିଷ୍ଠିର ମହାରାଜ ହୁଅ, କାହିଁକି? କାରଣ ଯୁଧିଷ୍ଠିର ମହାରାଜ ଭାବୁଛନ୍ତି ମୋ ପାଇଁ ଏ ସୈନ୍ୟମାନେ ସମସ୍ତେ ଆଜି ମୃତ୍ୟୁବରଣ କରିଛନ୍ତି, ମୁଁ ହେଉଛି ବହୁତ ବଡ଼ ପାପୀ, କିନ୍ତୁ ପରମାତ୍ମା ରୂପରେ ଭଗବାନ ସମସ୍ତଙ୍କର ହୃଦୟରେ ଅଛନ୍ତି, ଆଉ ସ୍ୱୟଂ ପରମାତ୍ମା ଭଗବାନ ଶ୍ରୀକୃଷ୍ଣ ସେଇଠି ସୀତା ଠିଆ ହେଇ କେବଳ ରିଲେ କରୁଛନ୍ତି, ସେହି ପ୍ରଭୁ ଭଗବାନ ଶ୍ରୀକୃଷ୍ଣ ଭୀଷ୍ମଦେବଙ୍କ ହୃଦୟରେ ଅଛନ୍ତି ଏବଂ ଯୁଧିଷ୍ଠିର ମହାରାଜ ମଧ୍ୟ ହୃଦୟରେ ଅଛନ୍ତି, ଆଉ ସ୍ୱୟଂ ଠିଆ ହେଇଛନ୍ତି। ସେ ଯୁଧିଷ୍ଠିର ମହାରାଜଙ୍କର କ'ଣ ଆବଶ୍ୟକ ଭୀଷ୍ମଦେବଙ୍କ ଥ୍ରୋରେ ବର୍ତ୍ତମାନ କହୁଛନ୍ତି, କାରଣ ଭୀଷ୍ମଦେବ ସମ୍ପୂର୍ଣ୍ଣ ଯୁଧିଷ୍ଠିର ମହାରାଜଙ୍କୁ ଆକ୍ଷେପ କରି କହୁଛନ୍ତି, ଯୁଧିଷ୍ଠିର ତୁମେ ଭାବୁଛ ତୁମେ ପାପୀ ବୋଲି, ତୁମେ ଭାବୁଛ ତୁମେ ଦୁଃଖୀ ବୋଲି, ତୁମେ ଭାବୁଛ ତୁମେ ସ୍ୱତନ୍ତ୍ର ଯୋଜନାରେ ଯୁଦ୍ଧ ହେଇ ତୁମେ ରାଜସିଂହାସନ ହବ, ରାଜସିଂହାସନ ବସିବ, ଏସବୁ ଭୁଲ ଜିନିଷ। ଏବଂ ପ୍ରଥମେ ତାଙ୍କର କଷ୍ଟ କଥା କହୁଛନ୍ତି ଏବଂ ଭୀଷ୍ମଦେବ ବର୍ତ୍ତମାନ ପ୍ରବଚନ ଆରମ୍ଭ କଲେ, ଓହୋ କଷ୍ଟମ ହୋ ଅନ୍ୟାୟମ ଯଜ୍ଜୁୟା ଧର୍ମାନନ୍ଦନଃ ଜୀବାତ୍ମନା ଅହର୍ତ୍ତମ କ୍ଲିଷ୍ଟମ ବିପ୍ରଧର୍ମଚ୍ୟୁତାଶ୍ରୟ। କାରଣ ଦେଖନ୍ତୁ ଭଗବାନ ପରମାତ୍ମାଙ୍କ ହୃଦୟରେ ଅଛନ୍ତି, ଆଉ ସାଧୁଗୁରୁଙ୍କର କାର୍ଯ୍ୟ କ'ଣ? ସାଧୁଗୁରୁ ହେଉଛନ୍ତି ଭାଇ ମିଡ଼ିୟମ, ସେ ପରମାତ୍ମାଙ୍କ ହୃଦୟରେ ଅଛନ୍ତି, ଆପଣଙ୍କର କ'ଣ ଆବଶ୍ୟକ? ସେ ଜାଣନ୍ତି
ଭୀଷ୍ମଦେବ ପ୍ରବଚନ ଦେଉଛନ୍ତି, ଯୁଧିଷ୍ଠିର ମହାରାଜଙ୍କର କ'ଣ ଅନ୍ତର କଥା ସିଧା ଆଗେ ଖୋଲିଦେଲେ। ଯୁଧିଷ୍ଠିର ଅହୋ କଷ୍ଟମ ଅହୋ ଅନ୍ୟାୟ, ଏ ଶ୍ଳୋକରେ ଦୁଇଥର ଅହୋ ଅହୋ ବୋଲି କହିଛନ୍ତି, ମାନେ ସରସଜ୍ୟରେ ଶୋଇଛନ୍ତି, ସରସଜ୍ୟରେ କଷ୍ଟ ତାଙ୍କୁ କଷ୍ଟ ହେଉନି। ଛୋଟ ପିଲାବେଳୁ ପାଣ୍ଡବମାନେ ଯେଉଁ କଷ୍ଟ ଭୋଗ କରିଛନ୍ତି ସେ କଷ୍ଟ ଆଉ ଅନ୍ୟାୟ ଦୁଇଟି ଜିନିଷ କହୁଛନ୍ତି, ଅହୋ କଷ୍ଟମ ଅହୋ ଅନ୍ୟାୟ। ପ୍ରଥମେ ହେଉଛି ତୁମ ପ୍ରତି ଅନ୍ୟାୟ ହେଇଛି। ଯଦି ପ୍ରଶ୍ନ କରାଯାଏ, ଚକ୍ରଧର ପ୍ରଶ୍ନ ଉଠୁଛନ୍ତି, ଯଦି ଯୁଧିଷ୍ଠିର ମହାରାଜ କହିବେ ଭୀଷ୍ମଦେବ କିଏ ଅନ୍ୟାୟ କରିଛି, ଭୀଷ୍ମଦେବ ଉତ୍ତର ଦେବେ ଏ ଅନ୍ୟାୟ ଭଗବାନ କରିଛନ୍ତି, ଏହା ଛଡ଼ା ଏହାର ଉତ୍ତର ଦ୍ୱିତୀୟ ଉତ୍ତର କିଛି ଦିଆଯାଇପାରିବ ନା। କାହିଁକି ନା, ଯିଏ ନ୍ୟାୟ ପ୍ରଦାନ କରିବେ ନରାନ୍ନାହାନ୍ତି ପହଣ, ତୁମେ ସାଧାରଣ ରାଜା ନୁହେଁ ଯୁଧିଷ୍ଠିର, ତୁମେ ଧର୍ମର ପୁତ୍ର, ତୁମେ ସ୍ୱୟଂ ଧର୍ମରାଜ, କିନ୍ତୁ ତୁମ ପ୍ରତି ଅନ୍ୟାୟ କରିଛି, ତୁମ ପ୍ରତି ଯେଉଁ ଅନ୍ୟାୟ ଭାବ ହେଇଛି କିଏ କରିପାରିବ, ଏ ଜଗତରେ ତୁମ ପ୍ରତି କେହି ଅନ୍ୟାୟ ଭାବ ଆଚରଣ କରିପାରିବ ନା। ଭଗବାନ ବଡ଼ ଅନ୍ୟାୟ କରିଛନ୍ତି, କାରଣ ଯୁଧିଷ୍ଠିର ମହାରାଜ ତାହା ଭାବୁଥିଲେ ପ୍ରଭୁ ମୋତେ କେନ୍ଦ୍ର କରି ଏତେ ବଡ଼ ଅନ୍ୟାୟ କାର୍ଯ୍ୟ କଲେ। ଦେଖନ୍ତୁ ପରମାତ୍ମା ଉପରେ ଭଗବାନ ତାଙ୍କ ହୃଦୟ ରହିଛି ବୋଲି ଯୁଧିଷ୍ଠିର ମହାରାଜ ଶିକ୍ଷା ଦେଉଛନ୍ତି। ପ୍ରଥମ କହୁଛନ୍ତି ଅହୋ କଷ୍ଟମ, କଷ୍ଟ କଥା ଛାଡ଼ିଦେଲେ କି କଷ୍ଟ ହେଇଛି ପରବର୍ତ୍ତୀ ଶ୍ଳୋକରେ କହିବେ, ପ୍ରଥମ କହୁଛନ୍ତି ଅହୋ ଅନ୍ୟାୟ, ତୁମେ ଧର୍ମରାଜ, ତୁମେ ନ୍ୟାୟ ଦେବାର ଥିଲା କିନ୍ତୁ ତୁମ ପ୍ରତି ଅନ୍ୟାୟ ହେଇଛି। ଆଉ ଯୁଧିଷ୍ଠିର ମହାରାଜ କହିବେ ନା ଆଜ୍ଞା ମୋ ପ୍ରତି ଅନ୍ୟାୟ ହେବା ଦରକାର, କାରଣ ଆମେ ସାଧାରଣ ଲୋକ ନା, ତୁମେ ସମସ୍ତେ ଧର୍ମର ପୁତ୍ର, ଯିଏ ଧର୍ମର ପୁତ୍ର ତାଙ୍କ ପ୍ରତି ଯଦି ଅନ୍ୟାୟ ହେବ ଏ ଅନ୍ୟାୟ କିଏ କରିବେ ଭଗବାନ ପରମେଶ୍ୱରଙ୍କ ଛଡ଼ା। ଭୀଷ୍ମଦେବ ଏ ପ୍ରବଚନ ଦେଉଛନ୍ତି, ଆପଣ କେବଳ ସବୁବେଳେ ଟାର୍ଗେଟଟା ରଖିଥିବେ, ଭୀଷ୍ମଦେବ ତ ସରସଜ୍ୟାରେ ଶୋଇଛନ୍ତି, ଯୁଧିଷ୍ଠିରଙ୍କ ମୁଖକୁ ଚାହିଁଛନ୍ତି ଆଉ ଭଗବାନ ତାଙ୍କ ପାଦପଦ୍ମରେ ଠିଆ ହୋଇଛନ୍ତି। କାରଣ ଆପଣ ସାଇଣ୍ଟିଫିକାଲି ବୈଜ୍ଞାନିକ ଦୃଷ୍ଟିକୋଣ ଚିନ୍ତା କରନ୍ତୁ, ଭଗବାନ ପାଦକରେ କାହିଁକି ଠିଆ ହେଇଥିବେ ନା, ଭଗବାନଙ୍କର ମୁଖକୁ ଚାହିଁ ଭୀଷ୍ମଦେବ ଆଜି ଏ ଶରୀରକୁ ତ୍ୟାଗ କରିବେ। ଭୀଷ୍ମଦେବ ଯେହେତୁ ସରସଜ୍ୟାରେ ସ୍ୱୟଂ କରିଛନ୍ତି, ଭଗବାନ କେବେ ତାଙ୍କ ମୁଖ ମସ୍ତକ ଉପରେ ଠିଆ ହେଇପାରିବେ ନା, କାରଣ ମସ୍ତକ ଉପରେ ଠିଆ ହେଲେ ଭୀଷ୍ମଦେବ ତାଙ୍କୁ କିଭଳି ଦେଖିବେ। ପ୍ରଭୁ ଆଜି ଚରଣ ପାଖରେ ଠିଆ ହେଇଛନ୍ତି, ଯୁଧିଷ୍ଠିର ମହାରାଜ ତାଙ୍କର ପଛକୁ ଭୟ କରି ଠିଆ ହେଇଛନ୍ତି ଏବଂ ଯୁଧିଷ୍ଠିରକୁ ଚାହିଁକି ଭଗବାନ କହୁଛନ୍ତି, ଏ ଭୀଷ୍ମଦେବ କହୁଛନ୍ତି ତୁମେ ଧର୍ମାନନ୍ଦନ, ତୁମ ପ୍ରତି ବହୁତ ବଡ଼ କଷ୍ଟ ହେଇଛି ଏବଂ ଅନ୍ୟାୟ ହେଉଛି, ଯଦିଓ ଧର୍ମାନନ୍ଦନ। ଆଉ ଯୁଧିଷ୍ଠିର କହିବେ ନାହିଁ, ଆମେ କଷ୍ଟ ପାଇବା ପାଇଁ ଆମ ପ୍ରତି ଅନ୍ୟାୟ ହେଇଛି ଠିକ ହେଇଛି ନା, ଯିବା ତୁ ନ ଅହର୍ତ୍ତମ କ୍ଲିଷ୍ଟମ, ତୁମେ ଯୋଗ୍ୟ ନୁହେଁ। ଭୀଷ୍ମଦେବ କହୁଛନ୍ତି, କାନ୍ଦି କାନ୍ଦି କହୁଛନ୍ତି, ଆଉ ଭୀଷ୍ମଦେବଙ୍କର ଅବସ୍ଥା କ'ଣ, ଏ ଯେତେ ପ୍ରବଚନ ଦେଉଛନ୍ତି ଶେଷ ପର୍ଯ୍ୟନ୍ତ ଭୀଷ୍ମଦେବ ବଡ଼ ଶୋକାଗ୍ନି ଚିତ୍ତରେ ସେ ପ୍ରବଚନ ଦେବେ ଏବଂ ଯେତେବେଳେ ଭଗବାନଙ୍କୁ ସ୍ତୁତି କରିବେ, ଜୟ ଜଗନ୍ନାଥ ବୋଲେ କି ଭୀଷ୍ମଙ୍କର ସ୍ତୁତି ଆସିବ, ଭୀଷ୍ମଦେବ ପ୍ରଭୁଙ୍କର ସ୍ତୁତି କରିବେ, ସେତେବେଳେ ପ୍ରଭୁଙ୍କ ମୁଖକୁ ଚାହିଁ ସ୍ତୁତି କରିବେ। ବର୍ତ୍ତମାନ ବଡ଼ ଶୋକାତ୍ମ ଚିତ୍ତରେ ପାଣ୍ଡବମାନଙ୍କର ଅବସ୍ଥାକୁ ବର୍ଣ୍ଣନା କରୁଛନ୍ତି ଯୁଧିଷ୍ଠିରଙ୍କୁ ଚାହିଁ, ଓହୋ କଷ୍ଟମ ଓ ଅନ୍ୟାୟ ଯଜ୍ଞ ଧର୍ମାନନ୍ଦନ, ଯିବା ତୁ ନ ଅହର୍ତ୍ତମ କ୍ଲିଷ୍ଟମ ବିପ୍ର ଧର୍ମ ଅଚ୍ୟୁତାଶ୍ରୟ। ଯୁଧିଷ୍ଠିର ମହାରାଜ ଯଦି କାନ୍ଦି କାନ୍ଦି କହିବେ ହେ ଭୀଷ୍ମଦେବ, ଆମକୁ ଯେଉଁ ଦଣ୍ଡ ମିଳିଛି ଠିକ ହେଇଛି ଆମର ଶୋଧନ ପାଇଁ, ଆମେ ବହୁତ ପାପ କରିଛୁ, କିନ୍ତୁ ଭୀଷ୍ମଦେବ କହୁଛନ୍ତି ନା, ତୁମେ ପାପ ପାଇଁ ଯୋଗ୍ୟ ନୁହେଁ, କାହିଁକି ତୁମକୁ ଯେଉଁ କଷ୍ଟ ହେଇଛି, ତୁମକୁ ଯେଉଁ ଅନ୍ୟାୟ ହେଇଛି, ତୁମେ ଏଥିପାଇଁ ଯୋଗ୍ୟ ବ୍ୟକ୍ତି ନୁହେଁ। କାହିଁକି ଯୋଗ୍ୟ ବ୍ୟକ୍ତି ନୁହେଁ, ଭୀଷ୍ମଦେବ କହୁଛନ୍ତି ବିପ୍ର ଧର୍ମ ଅଚ୍ୟୁତାଶ୍ରୟ। ପାଣ୍ଡବମାନେ ତିନି ଜଣଙ୍କୁ ଆଶ୍ରୟ କରିଥିଲେ, ପ୍ରଥମ ହେଲା ବିପ୍ର, କେତେ ସୁନ୍ଦର ପ୍ରବଚନ ଭୀଷ୍ମଦେବ ଦେଉଛନ୍ତି ଦେଖନ୍ତୁ, ଅକାଟ୍ୟ ପ୍ରବଚନ। ଯୁଧିଷ୍ଠିର ମହାରାଜ ନିଜକୁ ହୀନ ବୋଲି ଭାବୁଛନ୍ତି, କିନ୍ତୁ ଭୀଷ୍ମଦେବ ପ୍ରତିପାଦନ କରୁଛନ୍ତି ତୁମେ ସବୁଠାରୁ ପୁଣ୍ୟାତ୍ମା ଏବଂ ଭଗବାନ ତୁମ ଦ୍ୱାରା ସ୍ୱତନ୍ତ୍ର ଗୋଟିଏ ଯୋଜନା କରିଛନ୍ତି ଏବଂ ତୁମେ ବିପ୍ର, ବିପ୍ରକୁ ଆଶ୍ରୟ କରିଛ, ଏବଂ ଦ୍ୱିତୀୟରେ ଧର୍ମ, ଧର୍ମକୁ ଆଶ୍ରୟ କରିଛ, ଏବଂ ତୃତୀୟରେ ବିପ୍ର ଧର୍ମ ଯାହାକୁ ଆଶ୍ରୟ କରନ୍ତି ଅଚ୍ୟୁତ ତାକୁ ମଧ୍ୟ ଆଶ୍ରୟ କରିଛ। ତେଣୁ ଯୁଧିଷ୍ଠିର ମହାରାଜ ତୁମେ ବିପ୍ର ଆଉ ଧର୍ମ ଆଉ ଅଚ୍ୟୁତ ତିନି ଜଣଙ୍କୁ ଆଶ୍ରୟ କରି ଯଦି କଷ୍ଟ ପାଇଛ, ଅନ୍ୟାୟ ପାଇଛ, ତାହେଲେ ତୁମେ କୁହରେ କଷ୍ଟ ଅନ୍ୟାୟ ପାଇଁ କିଏ ନାହିଁ। ଚକ୍ରତିପାଦ କହୁଛନ୍ତି ଏହାର ସମାଧାନ କେବଳ କୁହାଯାଇପାରିବ ନାରାୟଣ, ହେ ପ୍ରଭୁ ତୁମେ ହିଁ ଅନ୍ୟାୟ କରିଛ, ତୁମେ ହିଁ କଷ୍ଟ ଦେଇଛ ପାଣ୍ଡବମାନଙ୍କୁ। ଯଦି ଯୁଧିଷ୍ଠିର ମହାରାଜ କହିବେ ମୋ କଷ୍ଟ କ'ଣ, ଭୀଷ୍ମଦେବ ଆମକୁ ତ କିଛି କଷ୍ଟ ଦିଆଯାଇନି, ଭୀଷ୍ମଦେବ ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି ଚକ୍ରଦେବ କହୁଛନ୍ତି ନନୁ କିଂ କ୍ଲିଷ୍ଟ ତତ୍ରାହ ନନୁ କିଂ କ୍ଲିଷ୍ଟ ଭୀଷ୍ମ ଯୁଧିଷ୍ଠିର ପ୍ରଶ୍ନ କରିବ ଆମ ପ୍ରତି କଣ କଷ୍ଟ ହେଉଛି ତୁମେ କୁହ ଅନ୍ୟାୟ ହେଇଛି ଆମେ ବୁଝିଗଲୁ ଧର୍ମରାଜ ହିଁ ଆମକୁ ଏହି ଅବସ୍ଥା ଦେଇ ଯିବାକୁ ପଡ଼ିଛି କିନ୍ତୁ କଷ୍ଟ କ'ଣ ପ୍ରଥମେ ଭୀଷ୍ମଦେବ ଯୁଧିଷ୍ଠିର ମହାରାଜଙ୍କୁ କହୁଛନ୍ତି ତାଙ୍କର ମାତାଙ୍କର କଥା ତୁମ ପ୍ରତି କଣ କଷ୍ଟ ହେଇଛି ଦେଖ ଏଭଳି ଜଗତରେ କାହା ପ୍ରତି କଷ୍ଟ ହେଇନି ତୁମେ ବହୁ କଷ୍ଟ ପାଇଛ ଏବଂ କଷ୍ଟ କଣ ଥରେ ପାଇଛ କି ବହୁ କଷ୍ଟ ନା ମୁହୁ ଭୀଷ୍ମଦେବ ପ୍ରବଚନ କରୁଛନ୍ତି ଯୁଧିଷ୍ଠିର ମହାରାଜ ଜାଣିଛନ୍ତି ଭଗବାନ ଦଣ୍ଡାମୟ ଅଛନ୍ତି ଶୋକାଗ୍ନି ଚିତ୍ତରେ ବିଲକୁଲ ପ୍ରସନ୍ନ ବଦନରେ କହୁନାହାନ୍ତି ଶୋକାଗ୍ନି ଚିତ୍ତରେ କଥା କହୁଛନ୍ତି ଏବଂ ମୁହୁ ବାରମ୍ବାର ବାରମ୍ବାର ତୁମ ପ୍ରତି ବିପଦ ଆସିଛି ଏବଂ ପ୍ରଥମ ବିପଦ କଥା କହୁଛନ୍ତି ସଂସ୍କୃତ ଅତି ଅତି ପାଣ୍ଡୁ ଆରେ ତୁମେ ଛୋଟ ପିଲା ଥିଲ ତୁମେ କଣ ଜାଣିଛ ତୁମ ପ୍ରତି କଣ ବିପଦ ଆସିଛି ମୁଁ ଦେଖିବି ସେ ଲକ୍ଷ୍ୟରେ ତୁମର ମାତା କୁନ୍ତି ଦେବୀ ଅତି ଅତି ପାଣ୍ଡୁ ପାଣ୍ଡୁଙ୍କର ଯେତେବେଳେ ଦେହାନ୍ତ ହେଇଯାଇଛି ମୁଁ ସ୍ୱଚକ୍ଷ ଦେଖିଛି ତୁମେ ଛୋଟ ପିଲା ଥିଲ ତୁମକୁ ପାଳନ ପୋଷଣ କରିବା ପାଇଁ କୁନ୍ତି ଦେବୀ କେତେ କଷ୍ଟ ଉଠେଇଛନ୍ତି ମୁଁ ନିଜେ ସ୍ୱଚକ୍ଷ ଦେଖିଛି ଏବଂ ଯୁଷ୍ମତ୍କୃତି ବହୁତ କ୍ଲେଶ ତୁମମାନଙ୍କ ପାଇଁ ସେ ବହୁତ କ୍ଲେଶ ଉଠେଇଛି ମୁଁ ସେ ସ୍ୱଚକ୍ଷ ଦେଖିଛି ଏବଂ ଭୀଷ୍ମଦେବୀ ପ୍ରବଚନ ଦେବା ପୂର୍ବରୁ କୁନ୍ତି ଦେବୀ ଦେଇ ପ୍ରବଚନ ଦେଇସାରିଛନ୍ତି କୁନ୍ତି ସ୍ତୁତିରେ କହିସାରିଛନ୍ତି କାହାକୁ ଭଗବାନ ଶ୍ରୀକୃଷ୍ଣ ଦେବୀ ଯେତେବେଳେ ସ୍ତୁତି କରୁଛନ୍ତି ଆଗେ ସମ୍ପଦର କଥା କହୁନାହାନ୍ତି ଆଗେ ବିପଦର କଥା କହୁଛନ୍ତି ଭକ୍ତ କେତେ ବଡ ଯୋଗ୍ୟତା କମ୍ପାଇ ମହାରାଜ ଏତେ ସୁନ୍ଦର ଭାବାର୍ଥ ଦେଇଛନ୍ତି ଏବଂ ବିଶ୍ୱନାଥ ଚକ୍ର ଠାକୁର ତାହା କହୁଛନ୍ତି କୁନ୍ତି ଦେବୀ କେତେ ଦୈନ୍ୟରେ ପ୍ରାର୍ଥନା କରୁଛନ୍ତି ଏବଂ କୁନ୍ତି ଦେବୀଙ୍କର ଦୁଃଖଟା ଭୀଷ୍ମଦେବ ନିଜ ମୁଖରେ ପାଣ୍ଡବମାନଙ୍କୁ ଶୁଣାଉଛନ୍ତି ଆରେ ତୁମେ କହୁଛ ତୁମର କଷ୍ଟ ନାହିଁ ତୁମ ପାଇଁ ଆଗେ କୁନ୍ତି ଦେବୀ କେତେ କଷ୍ଟ ପାଇଛନ୍ତି ତୁମେ ଶୁଣ କଣ ସିଧା ଭଗବାନ କହିସାରିଛନ୍ତି କୁନ୍ତି ଦେବୀ କହୁଛନ୍ତି ଯଥା ଋଷି କି ସହ ଖଳେ ନ ଦେବ କି ହେ ପ୍ରଭୁ ଆପଣ କଂସର ନିକଟରୁ ଦେବ କି ଆପଣ ନିଜ ମାଆକୁ ଉଦ୍ଧାର କରିଥିଲେ କିନ୍ତୁ ଆପଣଙ୍କ ମା ମୋ ଠାରୁ ବହୁତ ସୁନ୍ଦର ସ୍ଥିତିରେ ଥିଲେ କିନ୍ତୁ ମୁଁ ତାଠାରୁ ଅତି ନିଚ ମୁଁ ବହୁତ ଦୁଃଖରେ ଥିଲି ନା ତୁମେ ଦୁଃଖରେ ଥିଲ ନା କଣ ନା କଂସ ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି କଂସ ଜବରଦସ୍ତି ନାହିଁ ଦେବକୀଙ୍କୁ କାରାଗାର ରଖିଥିଲା କିନ୍ତୁ କୁନ୍ତି କହୁଛନ୍ତି ମୋତେ କେହି କାରାଗାର ରଖିନଥିଲେ ମୁଁ ଏତେ ଦିନ ମୁଁ ଏତେ ନିଚ ମୋ କର୍ମ ବନ୍ଧ ହିଁ ମୋତେ କାରାଗାରରେ ରଖିଥିଲା ଦେଖନ୍ତୁ ଭଗବାନଙ୍କ ଆଗରେ ନିଜ କଥା କହୁଛନ୍ତି ଯଥା ଖୁସି କେଶ ଖଳେଇ ନ ଦେବ କି କଂସି ନୃଦ୍ଧା ଚିର ସେଟା ଚିର ଦୁଃଖ ପାଇଥିଲେ ଦେବକୀ ତାଙ୍କଠୁ ମୁଁ ହେ ପ୍ରଭୁ ମୁଁ ଆହୁରି ଦୁଃଖୀ ହେ ଋଷିକେଶ ମୁଁ ଆହୁରି ଦୁଃଖୀ କାରଣ ଦେବକୀ କଂସକୁ ଜବରଦସ୍ତି କାରାଗାରରେ ରଖିଥିଲେ କିନ୍ତୁ ମୁଁ ଏତେ ନିଚୁର ମୋ କର୍ମ ଫଳ ବଶତଃ ମୁଁ ଆଉ ଦୁଃଖରେ ପଡ଼ିଥିଲି ସୁଚାରପିତମ ଆଉ ଦ୍ୱିତୀୟ ପରେ ଆପଣ କହିପାରନ୍ତି ନା ନା ତୁମେ ଭଲ ମୋ ମା ଅଧିକା ଦୁଃଖୀ କାରଣ ଯାହା ଛଅଟା ପୁଅ ଯାହାଙ୍କର ମରିଛନ୍ତି ସେ କଣ ଦୁଃଖୀ ନୁହନ୍ତି ଏବଂ କୁନ୍ତି କହୁଛନ୍ତି ନା ନା ମୁଁ ତାଙ୍କଠାରୁ ବି ଦୁଃଖୀ କୁହନ୍ତୁ ସେପରି ଛଅଟା ପୁଅର କଣ ଆବଶ୍ୟକ ଯାହାଙ୍କ ବର୍ପରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଆସିବେ ଦେବକୀ ଦେବକୀ ସେଥିପାଇଁ ମୋଠୁ ବଡ ଯାହା କହନ୍ତି ସୁଖୀ କାହିଁକି ଏ ଛଅଟା ପୁଅର କିଛି ଆବଶ୍ୟକ ନାହିଁ ଭଗବାନ ଶ୍ରୀକୃଷ୍ଣ ଆସିବେ ନା କିନ୍ତୁ ମୁଁ ତାଙ୍କଠୁ ଆହୁରି ଦୁଃଖୀ ଯଦି ଦେବକୀ ଆଉ କୁନ୍ତିଙ୍କ ଭିତରେ ଯୁକ୍ତ କୁହେ ଦେବୀ କହିବେ କୁନ୍ତି ମୋ ଉପରେ ଦୁଃଖୀ କେହି ନାହାନ୍ତି କାରଣ ମୁଁ କାରାଗାରରେ ମୋର ସନ୍ତାନମାନଙ୍କୁ ପ୍ରସବ କରିଛି କିନ୍ତୁ କୁନ୍ତି କହୁଛନ୍ତି ତୁମେ କାରାଗାରର ସନ୍ତାନମାନଙ୍କୁ ପ୍ରସବ କରିଛ କିନ୍ତୁ ତୁମ ପାଖରେ ତୁମର ସ୍ୱାମୀ ଥିଲେ ମୋ ପାଖରେ କିଏ ଅଛନ୍ତି ମୁଁ ଅନୁଭବ ଥିଲି ତେଣୁ ଭଗବାନ କହୁଛନ୍ତି ଯଥା ରୁଚି କେ ସ ଖଳେଇ ନ ଦେବ କି କଂସାନ ରୁଦ୍ଧା ଚିର ସୁଚାରପିତ ବିମୋଚିତା ହଂସ ମହାତ୍ମା ବିଭୁ ତୁଇବନାଥ ପ୍ରଭୁ ମୁହୁଁ ମୁହୁଁ ବିପଦ ମୋ ପ୍ରତି ଆସିଛି କିନ୍ତୁ ହେ ନାଥ ତୁମର ମା ବୋଲି ତୁମେ କେବେ ଉଦ୍ଧାର କରିଛ ତାହା ନୁହେଁ ମହା ମହା ବିପଦ ତୁମର ମା ଠୁ ମଧ୍ୟ ମୁଁ ଆହୁରି ଦୁଃଖୀ ମୋତେ ତୁମେ ଉଦ୍ଧାର କରିଦେଇଛ
କୁନ୍ତିଦେବୀ ନିଜେ ଭଗବାନଙ୍କୁ ସ୍ତୁତି କରିଛନ୍ତି ଅଷ୍ଟମ ଅଧ୍ୟାୟରେ, ଏବଂ ନବମ ଅଧ୍ୟାୟରେ ଏହି ଅଧ୍ୟାୟରେ ଭୀଷ୍ମଦେବ ତାଙ୍କ ମୁଖରେ କହୁଛନ୍ତି ଯୁଧିଷ୍ଠିରଙ୍କୁ, ତୁମେ କହୁଛ କଣ କଷ୍ଟ ତୁମ ପ୍ରତି ହେଇଛି, ଶୁଣ, ସଂସିତେ ଅତିରଥ ପାଣ୍ଡେ ପୃଥାବାଲ ପ୍ରଜାବଧୁ, ବାଲ ତୁମେମାନେ ବାଳ ନଥିଲ, ବିଧବା ଅବସ୍ଥାରେ ତୁମେ ବାଳ ପ୍ରଜା ଥିଲ, ତୁମକୁ ପାଳନ ପୋଷଣ କରିଛନ୍ତି, କେତେ ବିପଦ ଆସିଛି ମୁଁ ସେଟା ସଚକ୍ଷରେ ଦେଖିଛି, ଏ କଷ୍ଟ ଆଉ କାହାକୁ ଆସିଛି। କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଟିକାରେ ବହୁତ ସୁନ୍ଦର କଥା କହୁଛନ୍ତି, ସେ କହୁଛନ୍ତି ହେ ଯୁଧିଷ୍ଠିର, ତୁମ ମା ଦୁଃଖ କଥା କଣ କହିବ, ତୁମେ ତୋ ମାଙ୍କ ଠାରୁ ଅଧିକ ଦୁଃଖୀ। ନା କିଭଳି ନା, ସଂସ୍ଥିତେ ମୃତ ବାଳ ପ୍ରଜା ଇତି ବାଳ ପ୍ରଜତ୍ୱ ଦଶୟାମ ଏକାକିନୀ ଏବଂ ପ୍ରେଷାଣ ପ୍ରାପ୍ତମ ପ୍ରାପ୍ତା। ଭୀଷ୍ମଦେବ କହୁଛନ୍ତି ହେ ଯୁଧିଷ୍ଠିର, ଛୋଟ ଛୋଟ ପିଲାଙ୍କ ସହିତ କୁନ୍ତିଦେବୀ କେବଳ ଏକାକି ଦୁଃଖ ପାଇଥିଲେ, ଏବଂ ତୁମେ ମାନେ ଛୋଟ ଥିଲ, କିନ୍ତୁ ତୁମେ କୁନ୍ତିଦେବୀ କାହିଁ ଦୁଃଖୀ, କାହିଁକି ନା ଯୁଷ୍ମାକଂ ପୌଢ଼ବୟସ୍ୱତ୍ୱେ ସତୀତତ୍ୱକବତି ପୁତ୍ରେ ଯୁଷ୍ମାବିନ ସହିତାପି କଷ୍ଟାନ୍ ପ୍ରାପ୍ତି ଦିଏ ଅର୍ଥ। ଆରେ ତୁମେ ଚିନ୍ତା କର, ତୁମର ମାଙ୍କର କେହି ସହାୟିକା ନଥିଲେ, ତୁମର ପିତା ନଥିଲେ, ତୁମେ ଛୋଟ ପିଲା ଥିଲ, ଆଉ ମୋ ଭଳି ଜଣେ ନିଚ, ଭୀଷ୍ମଦେବ କହୁଛନ୍ତି, ମୁଁ ଦୁର୍ଯ୍ୟଧନ ଅନ୍ନ ଖାଇ ମୋର ଚିତ ଏଭଳି ଦୂଷିତ ହେଇଥିଲା, ମୁଁ ପଦେ କଥା ବି ତୁମକୁ ପଦେ କଥା ବି ସୁରକ୍ଷା ଦେଇପାରୁନଥିଲି, ବଚନ ଦ୍ୱାରା ତୁମେ ଏତେ ଦୁଃଖ ପାଇଥିଲ, କିନ୍ତୁ ତୁମେ ପୌଢ଼ ବୟସରେ ତୁମେ ପତି ଅଛ, ତୁମର ପତ୍ନୀ ଅଛନ୍ତି, ତୁମର ସନ୍ତାନମାନେ ଅଛନ୍ତି, କୁନ୍ତିଦେବୀ ଛୋଟ ଅବସ୍ଥାରେ, ତୁମମାନେ ଛୋଟ ଅବସ୍ଥାରେ କୁନ୍ତିଦେବୀ ଏକାକି ଦୁଃଖ ପାଇଥିଲେ, କିନ୍ତୁ ତୁମେ ସ୍ୱାମୀ ସ୍ତ୍ରୀ ଦୁଃଖ ପାଉଛ, କେବଳ ସ୍ୱାମୀ ସ୍ତ୍ରୀ ଦୁଃଖ ପାଉନ, ତୁମେ ତୁମର ପିଲା ଛୁଆଙ୍କ ସହ ଦୁଃଖ ପାଉଛ, ତେଣୁ କୁନ୍ତିଦେବୀଙ୍କ ଠାରୁ ତୁମେ ଅଧିକ ଦୁଃଖୀ। ସେଥିପାଇଁ ସେ କହିଲେ ଓହୋ କଷ୍ଟମ ଓହୋ ଅନ୍ୟାୟ, କେତେ ବଡ କଷ୍ଟ ହେଇଛି, କେତେ ବଡ ଅନ୍ୟାୟ ତୁମ ପ୍ରତି ହେଇଛି, ଆଉ ତୁମେ ବିପ୍ରଭାବ ଅଚ୍ୟୁତ ଆଶ୍ରୟ, ବିପ୍ରଙ୍କୁ ଆଶ୍ରୟ କରିଛ, ଆଉ ଅଚ୍ୟୁତଙ୍କୁ ଆଶ୍ରୟ କରିଛ, ଆଉ ଧର୍ମକୁ ଆଶ୍ରୟ କରିଛ, ତିନି ଜଣଙ୍କୁ ଆଶ୍ରୟ କରିଛ, କୁହ କାହିଁକି ତୁମକୁ କଷ୍ଟ ହେଇଛି, କାହିଁକି ତୁମକୁ ଅନ୍ୟାୟ ହେଇଛି। ଯେଉଁ ବିପ୍ର ଯେଉଁ ଧର୍ମ ଅଚ୍ୟୁତଙ୍କୁ ଆଶ୍ରୟ କରେ, କେବଳ ତୁମେ ଅଚ୍ୟୁତଙ୍କୁ ଆଶ୍ରୟ କରିବ, ବିପ୍ର ଧର୍ମ ଅଚ୍ୟୁତ ଆଶ୍ରୟ, ତିନି ଜଣଙ୍କୁ ଆଶ୍ରୟ କରିଛ, କାହିଁକି ତୁମକୁ କଷ୍ଟ ହେଇଛି, କାହିଁକି ତୁମକୁ ଅନ୍ୟାୟ ହେଇଛି, ତୁମେ ଅଧିକ ଦୁଃଖୀ। ଏବଂ ବର୍ତ୍ତମାନ ଯୁଧିଷ୍ଠିର ମହାରାଜ ଯଦି ପ୍ରଶ୍ନ ପଚାରିବେ, ପ୍ରଭୁ ଠିକ ହେଲା, ଭୀଷ୍ମଦେବ କହିବେ, ଭଗବାନ ତ ବିଲକୁଲ ଶ୍ରୋତା, ପ୍ରଭୁ ଆପଣ କୁହନ୍ତୁ, ଭୀଷ୍ମଦେବ ଯଦି କହିବେ, ପ୍ରଭୁ ଆପଣ କୁହନ୍ତୁ ଆମ ଦୁଃଖର କାରଣ କ'ଣ, ଚକ୍ରଧର ପ୍ରଶ୍ନ ଉଠାଉଛନ୍ତି, ମୋ ତୁମର ଦୁଃଖର କାରଣ କ'ଣ, ମୁଁ ଉତ୍ତର ଦେଇପାରିବି ନା, ନା କାହିଁକି ନା ଦୁଃଖ ପ୍ରାରବ୍ଧ ଯୋଗୁଁ ଆସେ, କିନ୍ତୁ ତୁମର ତ ପ୍ରାରବ୍ଧ ନାହିଁ। ଯଦି ଭୀଷ୍ମଦେବ ଏ ଯୁଧିଷ୍ଠିର କହିବେ, କାହିଁକି ମୋର ପ୍ରାରବ୍ଧ ନାହିଁ, ତୁମେ ଧର୍ମାନନ୍ଦ, ତୁମେ ଧର୍ମଙ୍କର ପୁତ୍ର, ତୁମେ ଯେହେତୁ ଧର୍ମଙ୍କର ପୁତ୍ର, ତୁମର ପ୍ରାରବ୍ଧ ନାହିଁ, ପ୍ରାରବ୍ଧର ପାପଟା ତ କ୍ଲେଶ ଉପରେ ଆସେ, ତୁମେ ଯଦି ପାପ ଥାନ୍ତା ତୁମେ ଧର୍ମାନନ୍ଦ କେମିତି ହେଇଥାନ୍ତ, ଏଟା ସମ୍ଭବ ନାହିଁ, ତୁମେ ଏ ସିଦ୍ଧାନ୍ତ କରିଲା। ଆଚ୍ଛା, ଦୁଃଖଟା ପୂର୍ବର କ୍ଲେଶ ଯୋଗୁଁ ଆସେ, ତୁମର ପ୍ରାରବ୍ଧ ନାହିଁ, ଆଚ୍ଛା ତୁମେ ସୁଖ ମାଗିବ ନା, ଭଗବାନ ଜୀବକୁ ସୁଖ ବି ଦିଅନ୍ତି, ସେଥିପାଇଁ ଭଗବତ ଗୀତାରେ କହିଲେ ଅଜ୍ଞାନେନ ଜ୍ଞାନବୃତଂ ତେନ ମହ୍ୟନ୍ତି ଜନ୍ତବ, ନା ମୁଁ ଜୀବନ ସୁଖ କିମ୍ବା ଦୁଃଖରେ ଭାଗିବେ ନା, ମୋ ପାପ ପୁଣ୍ୟରେ ଭାଗିବେ ନା, କଶ୍ଚିରି ପାପ ମଚେଇବ ସ୍ୱୀକୃତ ଅଜ୍ଞାନେନ ଜ୍ଞାନବୃତଂ ତେନ ମହ୍ୟନ୍ତି ଜନ୍ତବ, ମୁଁ ଜୀବନ ପୁଣ୍ୟ ପାପରେ ଭାଗିବେ ନା, ଜୀବ ତାର ଅଜ୍ଞାନ ଯୋଗୁଁ ପାପ ପୁଣ୍ୟ ଭୋଗ କରୁଛି। ତେଣୁ ଚକ୍ରଧର ପ୍ରଶ୍ନ ଉଠାଉଛନ୍ତି, ଯଦି ଯୁଧିଷ୍ଠିର କହିବେ ଭୀଷ୍ମଦେବ ତୁମେ କୁହ ଆମେ କାହିଁକି କଷ୍ଟ ଭୋଗୁଛୁ, ଭୀଷ୍ମଦେବ କହିଲେ ଏହାର ସମାଧାନ କିଛି କହିବି ବୋଲି, କାରଣ ତୁମେ ଧର୍ମାତ୍ମାରେ ତୁମର ପୂର୍ବଜନ୍ମର ପାପ ନାହିଁ, ଆଉ ତୁମେ ଭାବ ଯେ ତୁମକୁ ଭଗବାନ ସୁଖ ଦେବେ, କାରଣ ସୁଖଟା ହେଉଛି ଅଦୃଷ୍ଟ, ଡେଷ୍ଟିନି ଦ୍ୱାରା ଫିକ୍ସ, ଭଗବାନ ସୁଖ ତୁମକୁ ଦିଅନ୍ତି ନା, ଭଗବାନ ନ୍ୟୁଟ୍ରାଲ, ତୁମ ପୁଣ୍ୟ ବଳରେ ସୁଖ ଆସି ପହଞ୍ଚିବ, ତେଣୁ ଭଗବାନ ତୁମକୁ ସୁଖ ଦେଇନାହାନ୍ତି କି ଦୁଃଖ ଦେଇନାହାନ୍ତି। ଆଚ୍ଛା, ଆଉ ଯଦି ଭଗବାନ ଦୁଃଖରେ ତୁମକୁ ଦେବେ, ତୁମେ କହିଲେ ନା ଭଗବାନ ଦୁଃଖ ଦେଇଛନ୍ତି, ନା ଇଏ ସମ୍ଭବ ନୁହେଁ, ଯଦି ଭଗବାନ ତୁମକୁ ଦୁଃଖ ଦେବେ ତାହେଲେ ଭଗବାନଙ୍କର ଗୋଟେ ଗୁଣ ନଷ୍ଟ ହୋଇଯିବ, କ'ଣ ନା ଭକ୍ତ ବାତ୍ସଲ୍ୟ ଗୁଣ, ତାହେଲେ ଭଗବାନ କିଏ ଭକ୍ତ ବାତ୍ସଲ୍ୟ ବୋଲି କହିବେ। ତେଣୁ ଭୀଷ୍ମଦେବ ସେସବୁ ଉପାୟ କିଛି ପାଇବେ ନା, ଯୁଧିଷ୍ଠିରଙ୍କ ପ୍ରଶ୍ନର ଉତ୍ତର ହେଉଛନ୍ତି କ'ଣ, କାହିଁକି ତୁମକୁ କଷ୍ଟ ମିଳିଛି, କାହିଁକି ତୁମ ପ୍ରତି ଅନ୍ୟାୟ ହେଇଛି, ନା ସରଙ୍କାରଂ କୃତଂ ମନ୍ୟେ ଭଗବାନ ଯଦା ପ୍ରିୟଂ ସପାଳଗତ ବସେ ଲୋକ ବାୟୁରୀ ବଧନାବଳି। ଭୀଷ୍ମଦେବ କହୁଛନ୍ତି ଯୁଧିଷ୍ଠିର ଏହାର ଉତ୍ତର ମୁଁ ଦେଇପାରିବି ନା, ଏହାର ଏକମାତ୍ର କାରଣ ଯାହା କହିଲେ ସର୍ବକାରଣ କାରଣ,
सर्वं कालं कृतं मन्ये। युधिष्ठिर जहाँ अन्याय जहाँ कष्ट तुम प्रति है तुम्हें भूली जाओ ताको प्रिय बोली मन कर सर्वं कालं कृतं मन्ये एवं किपर मन कर कहा द्वारा कृत हो युधिष्ठिर कहे ये कह द्वारा भगवान द्वारा है आम कर्म द्वारा है ना काल द्वारा है सर्वं कालं कृतं मन्ये भगवतां जल अप्रियं जो अप्रिय तुम प्रति है ये काल द्वारा है यदि युधिष्ठिर कहे कौन काल एत शक्तिमान आम प्राप्त अप्राप्त एत शक्ति हाँ शक्तिमान कि शक्तिमान ना सबसे लोक वायुर भना जहां इच्छा समस्त लोक द्वारा कार्य करवल इच्छा तुलना दौर भगवान इच्छा किभ भगवान इच्छा को आम गुरुदेव कहते सुंदर शब्द वैष्णव भाषा कहते स्वतंत्र इच्छा आम बहुत सुंदर गोटे शब्द लगाते से इच्छा के हस्तक्षेप करकुश इच्छा जो इच्छा के अंकुश लगेना कि ब्रह्माजी शिवजी जगत जिते जो दिग्बार अच्छा जिते जन इनचार्ज अच्छा इच्छा कहीं ना कहीं अंकुश लगाती से किए भगवान कि भगवान इच्छा भगवान मास्टर प्लान कई जन अंकुश लगे पारेना से इच्छा को गुरुदेव कहते निरंकुश इच्छा एवं से निरंकुश इच्छा धारी पुरुष किए ना भगवान श्रीकृष्ण एवं इच्छा किए प्रतिनिधि ना काल सर्व कालम कृतम मन्ये भवतां जत अप्रियम भीष्मदेव कहते पांडव हे धर्मनंदन युधिष्ठिर जो अप्रिय है तुम प्रति जो कष्ट जो अन्याय होता काल द्वारा है काल ये बलवान ना हाँ बलवान सब पाल जल बसे लोक श्री भगवान बस में निरंकुश इच्छा त्रिजगत समस्त दिग्बल मान कार्य करना वायु रीप भना बोली जो आज वर्षा पाक है ना सुंदर उदाहरण देख वर्षा कि समुद्रता ना लघुचाप है वर्षा टार्गेट करायु जो दिगक नहीं बालेश्वर डिरेक्शन नब कि ब्रह्मपुर डिरेक्शन नब वर्षार कि स्वतंत्रता है निरंकुश इच्छा वायु वायु जो ठेलिक नब वर्षा से भागवत पुराण दिया भगवान निरंकुश इच्छा काल निरंकुश इच्छा से जो दिग नब आप जीवाई बाध्य कौनसी स्वतंत्रता आप खर्च करना के खर्च करना भगवान इच्छा निरंकुश इच्छा कह जाए भक्ति मन ठाकुर गोटे छोटे प्रार्थना आम बोली आम ये प्रवचन सामने कर तुमी तो मारी बेजारे के तारे राखी ते बारे तुमी तो मारी बेजारे तो
Ha!
ମଣିଷ ଇଚ୍ଛାକୁ ଦେବତାମାନେ କେବଳ କାର୍ଯ୍ୟ କରୁଛନ୍ତି, ଦେବତାମାନେ ତାଙ୍କ ଇଚ୍ଛାରେ କାର୍ଯ୍ୟ କରୁନାହାନ୍ତି, ଭଗବାନଙ୍କ ଇଚ୍ଛାଟାକୁ କେବଳ ଏ କାର୍ଯ୍ୟକାରୀ କରୁଛନ୍ତି। କିଭଳି ନା ତବ ଇଚ୍ଛା ମତଗତ ଗ୍ରହ ଗଣ ଅବିରତ ଶୁଭା ଶୁଭ ଫଳ କରିଲା। ଏଇଟା ଇଚ୍ଛା, ନିରଙ୍କୁଶ ଇଚ୍ଛା। ତେଣୁ ଯୁଧିଷ୍ଠିର ଯେଉଁ ପ୍ରଶ୍ନ କରୁଛନ୍ତି ଆମ ପ୍ରତି ଅନ୍ୟାୟ ହେଇଛି, ଏ କାହିଁକି ନା ଭଗବତଙ୍କ ଇଚ୍ଛା, ପ୍ରଭୁଙ୍କର ଇଚ୍ଛା। ଏବଂ ଏଇ କଥାଟା ବି ତୃତୀୟ ସ୍କନ୍ଧ ଭାଗବତରେ ମା କପିଳଦେବଙ୍କୁ ଭଗବାନ କହୁଛନ୍ତି, ମଦ ଭୟାତ ବାତି ବାତ ଏବଂ ସୂର୍ଯ୍ୟ ସ୍ଥପତି ମଦ ଭୟା ବର୍ଷିଆ ଧରି ମୃତ ଭଗବାନଙ୍କର ନିରଙ୍କୁଶ ଇଚ୍ଛା, ସେ ଇଚ୍ଛା ଉପରେ କେହି ହସ୍ତକ୍ଷେପ କରିପାରିବେ ନା। ଏବଂ ସେଇ ନିରଙ୍କୁଶ ଇଚ୍ଛା ଧରି ପ୍ରଭୁ ଶ୍ରୀକୃଷ୍ଣ ସ୍ୱୟଂ ଦଣ୍ଡାୟମାନ ହୋଇଛନ୍ତି, ପ୍ରଭୁ ନିଜେ ଦଣ୍ଡାୟମାନ ହୋଇଛନ୍ତି ଭୀଷ୍ମଦେବଙ୍କ ପାଦପଦ୍ମ ତଳେ। ଏବଂ ଭୀଷ୍ମଦେବ ବର୍ତ୍ତମାନ ପ୍ରବଚନ ଦେଉଛନ୍ତି, ଯୁଧିଷ୍ଠିର ମହାରାଜ ଶ୍ରବଣ କରୁଛନ୍ତି। ବର୍ତ୍ତମାନ ଆମର କଥାକୁ ବିଶ୍ରାମ ଦେବା। ଏହା ପରେ ବହୁତ ସୁନ୍ଦର ଯୁକ୍ତି ଯୁକ୍ତି ଯୁଧିଷ୍ଠିର ମହାରାଜ ଭୀଷ୍ମଦେବଙ୍କ ଭିତରେ ହେବ। ଏବଂ ଇତିମଧ୍ୟରେ ଯୁଧିଷ୍ଠିର ଦେଖିବେ ଭୀଷ୍ମଦେବ ପ୍ରବଚନ ହଠାତ୍ ବନ୍ଦ କରିଦେଲେ, କାହିଁକି ନା ଭୀଷ୍ମଦେବ ଦେଖିଲେ ବର୍ତ୍ତମାନ ସୂର୍ଯ୍ୟ ଦକ୍ଷିଣାୟନରୁ ଉତ୍ତରାୟଣକୁ ପ୍ରବେଶ କରିଛନ୍ତି, ମୋର ଶରତ୍ୟାଗ କରିବା ସମୟ ଆସିଲା। ଭୀଷ୍ମଦେବ ସେ ସମୟରେ ମନକୁ ସ୍ଥିର କରି ପ୍ରଭୁଙ୍କୁ ଚାହିଁବେ ଏବଂ ଭୀଷ୍ମ ସ୍ତୁତି ଆରମ୍ଭ। ଏଠି ଆମେ ପ୍ରଭୁଙ୍କ କଥାକୁ ବିଶ୍ରାମ ରଖିବା। ଆମେ ଗ୍ରନ୍ଥରାଜ ସ୍ମରଭାଗ ଜୟ ଶ୍ରୀ ପ୍ରଭୁପା।